जात शहीद ध्रुव मृत्यु जात शहीद ध्रुव मृत्यु ध्रुवं जन्मामृतस्य च ध्रुवं जन्मामृतस्य च तस्मादपरिहार्येऽर्थे न त्वं शोचितुमर्हसि जातसहि ध्रुवमृत्यो ध्रुवं जन्मामृतस्य च तस्मादपरिहार्येऽर्थे न त्वं शोचितुमर्हसि जातसहिध्रुवमृत्यो ध्रुवं जन्मामृतस्य च तस्मादपरिहार्येऽर्थे न त्वं शोचितुमर्हसि जातसहिध्रुवमृत्यो ध्रुवं जन्मामृतस्य च ये जन्म
निश्चिंत
भाव
ध्रुव
निश्चिंत मृत्यु मृत्यु ध्रुवं निश्चिंत जन्म जन्म मृतस्य मृतर च मध्य तस्मात् तेणु अपरिहार्ये अपरिहार्य अर्थे तेणु न मुने त्वं तुमे शोचितुं दुःखकरिव अर्हसि उचित ତେଣୁ ଏହା ଯେତେବେଳେ ଅପରିହାର୍ଯ୍ୟ କର୍ତ୍ତବ୍ୟ ସମ୍ପାଦନରେ ପଛେଇବା ଉଚିତ ନୁହେଁ କି ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଜୀବନର କର୍ମ ଅନୁଯାୟୀ ବ୍ୟକ୍ତିକୁ ଜନ୍ମ ଗ୍ରହଣ କରିବାକୁ ପଡ଼ିବ ଏବଂ ନିର୍ଦ୍ଦିଷ୍ଟ କର୍ମ ଶେଷ କଲା ପରେ ଅନ୍ୟ ଏକ ଜନ୍ମ ନେବା ନିମିତ୍ତ ତାକୁ ମୃତ୍ୟୁବରଣ କରିବାକୁ ପଡ଼ିବ ଏହି ପ୍ରକାରେ ଗୋଟିକ ପରେ ଗୋଟିଏ ମୁକ୍ତି ନ ମିଳି ଜନ୍ମ ମୃତ୍ୟୁ ଚକ୍ର ଘୁରି ଚାଲିଛି ଅବଶ୍ୟ ଏ ଜନ୍ମ ମୃତ୍ୟୁ ଚକ୍ର ଅଯଥା ହତ୍ୟାକାଣ୍ଡ ବା ଯୁଦ୍ଧ ବିଭୀଷିକା ଆଦିକୁ ଅନୁମୋଦନ କରେ ନାହିଁ କିନ୍ତୁ ତତ୍ ସଙ୍ଗେ ସଙ୍ଗେ ହିଂସା ବା ଯୁଦ୍ଧର ଆବଶ୍ୟକତା ଅଛି ମାନବ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମିତ୍ତ ଏଗୁଡ଼ିକ ଅପରିହାର୍ଯ୍ୟ ଏ କୁରୁକ୍ଷେତ୍ର ଯୁଦ୍ଧ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ ହୋଇଥିବାରୁ ଏହା ଅପରିହାର୍ଯ୍ୟ ଅଟେ ଏବଂ ଧର୍ମନୀତି ରକ୍ଷା ନିମିତ୍ତ ଯୁଦ୍ଧ କରିବା କ୍ଷେତ୍ରର କର୍ତ୍ତବ୍ୟ ସେତେବେଳେ ସେ ଉପଯୁକ୍ତ କର୍ତ୍ତବ୍ୟ ସମ୍ପାଦନ କରୁଅଛି ସେତେବେଳେ ସେ ତାର ଭାଇ ବନ୍ଧୁମାନଙ୍କର ମୃତ୍ୟୁରେ ଦୁଃଖିତ ହେବାର ଆବଶ୍ୟକତା କ'ଣ ଅଛି ତା ପକ୍ଷରେ ନିୟମ ଭଙ୍ଗ କରିବା ଉଚିତ ନୁହେଁ ତଦ୍ୱାରା ସେ ପାପକର୍ମର ପ୍ରତିକ୍ରିୟା ଭୋଗ କରିବ ଏଥିପାଇଁ ଅର୍ଜୁନ ଆତଙ୍କିତ ହୋଇଥିଲେ ପ୍ରକୃତ କର୍ତ୍ତବ୍ୟ ସମ୍ପାଦନରୁ ବିରତ ହେଲେ ସେ ତାଙ୍କର ଭାଇ ବନ୍ଧୁଙ୍କର ମୃତ୍ୟୁକୁ ରୋକିପାରିବେ ନାହିଁ ଏବଂ ଭ୍ରମାତ୍ମକ ପନ୍ଥା ଗ୍ରହଣ କରିଥିବା ଯୋଗୁଁ ସେ ନିଶ୍ଚୟ ନିଜ ଧ୍ୱନି ଲାଭ କରିବେ ଅର୍ଥାତ୍ ତାଙ୍କର ଅଧପତନ ହେବ ନମସ୍ପାଦାୟ କୃଷ୍ଣ କୃଷ୍ଣାୟ ପୁତ୍ର ଶ୍ରୀମନ୍ତୀ ଭକ୍ତି ସ୍ୱରୂପ ଚାନ୍ଦ ସ୍ୱାମୀ ନାମିନୀ ନମ ସଦ୍ଭକ୍ତ ମନାଇ ମଣିପୁର ଉଦ୍ଭବାଚ ପ୍ରଭୁ ପାଦର ଶ୍ରଦ୍ଧାଣୀ ପ୍ରଚାର କୃଷ୍ଣ ବ୍ୟସ୍ତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଆଙ୍କୁଶ କେନ୍ଦ୍ର ତରଫରୁ ଭକ୍ତମାନଙ୍କ ତରଫରୁ ଆମେ ଆପଣମାନଙ୍କୁ ଆମର ଧନ୍ୟବାଦ ଏବଂ କୃତଜ୍ଞତା ଅର୍ପଣ କରୁଛୁ। ଯେହେତୁ ଆଜି ଆପଣମାନେ ଆମକୁ ଏଭଳି ସତ୍ସଙ୍ଗର ବ୍ୟବସ୍ଥା କରି ଆମକୁ ନିମନ୍ତ୍ରଣ କରିଛନ୍ତି କିଛି ଭଗବାନ କଥା କହିବା ପାଇଁ, ଭଗବାନଙ୍କର ଭଜନ କରିବା ପାଇଁ, ତେଣୁ ଭକ୍ତମାନେ ବୈଷ୍ଣବ ଭଜନ ଗାନ କଲେ, ମହାମନ୍ତ୍ର କୀର୍ତ୍ତନ କଲେ। ଏ ସତ୍ସଙ୍ଗର ଉଦ୍ଦେଶ୍ୟ ହେଉଛି ଆମର ସ୍ୱର୍ଗତ ପୁନା ମହାପାତ୍ର, ତାଙ୍କର ବୟସ କେତେ ହେଇଥିଲା? 93 ବର୍ଷ ହେଇଥିଲା, 1993 ବର୍ଷରେ ସେ ଶରୀର ତ୍ୟାଗ କରିଛନ୍ତି। ତାଙ୍କର ଆଜି ପଞ୍ଚଦଶ ପାଳନ କରାଯାଉଛି, ସେହି ଉପଲକ୍ଷେ ଆମେ ଏଠାରେ ଭଗବାନଙ୍କର ନାମ କୀର୍ତ୍ତନ କଲେ, ଭଜନ କିଛି କଲେ, ଭଗବାନ ଏହି ଜନ୍ମମୃତ୍ୟୁ ସମ୍ପର୍କରେ ଆମେ କିଛି କଥା କହିବା। ଏହି ସତ୍ସଙ୍ଗରେ ଆମର ପ୍ରକୃତ ଜ୍ଞାନ ଉଦୟ ହୁଏ। ସତ୍ସଙ୍ଗ ଦ୍ୱାରା ସମସ୍ତେ ମାନବ ଜାତିର କଲ୍ୟାଣ ହୁଏ ସତ୍ସଙ୍ଗ। ତେଣୁ ଏ ସତ୍ସଙ୍ଗର ବହୁତ ରହିଛି, ମହାନତା ରହିଛି, ଭାଗବତ ବର୍ଣ୍ଣନା କରାଯାଇଛି। ଯାହା ହେଉ, ଆମକୁ ଏହି ସତ୍ସଙ୍ଗର ସୁବିଧା ଆପଣମାନେ ପ୍ରଦାନ କରିଛନ୍ତି ଏବଂ ଆପଣମାନେ ମଧ୍ୟ ଏହି ସତ୍ସଙ୍ଗର ସୁବିଧା ଗ୍ରହଣ କରୁଛନ୍ତି। ଏହି ସତ୍ସଙ୍ଗର ଗୋଟିଏ କ୍ଷଣ ସହିତ ଏମିତିକି ମୂର୍ତ୍ତି ମଧ୍ୟ ସମାନ ହୋଇପାରିବ ନାହିଁ, ଭାଗବତଙ୍କୁ କୁହାଯାଇଛି। ତୁଳେନା ଲବେନାପି ନ ସ୍ୱର୍ଗଂ ନ ପୁନର୍ଭବଂ ଭାଗବତ ସଙ୍ଗୀ ସଂଘର୍ଷ ମର୍ତ୍ତ୍ୟାନା କି ମୁଦା ଶିଷ୍ୟ। ଏ ଶ୍ଳୋକଟି ଭାଗବତରେ ଦୁଇଥର କୁହାଯାଇଛି। ଗୋଟିଏ ସତ୍ସଙ୍ଗର ଗୋଟିଏ ଲବ ସହିତ, ମାନେ ଅତି ଅଳ୍ପ କ୍ଷଣ ସହିତ, ଏମିତିକି ମୁକ୍ତି ମଧ୍ୟ ସମାନ ହୋଇପାରିବ ନାହିଁ। ଚୁଳିଆମ ଲବିନା ନ ସ୍ୱର୍ଗ, ସ୍ୱର୍ଗ ମଧ୍ୟ ସମାନ ହୋଇପାରିବ ନାହିଁ, ମୁକ୍ତି ମଧ୍ୟ ସମାନ ହୋଇପାରିବ ନାହିଁ। ତେଣୁ ଏହି ଅପୂର୍ବ ସୁଯୋଗ ଆପଣମାନେ ଆମକୁ ପ୍ରଦାନ କରିଛନ୍ତି। ଏହି ସତ୍ସଙ୍ଗରେ ଭଗବାନ ହେଉଛନ୍ତି ସତ୍ ସଚ୍ଚିଦାନନ୍ଦ ଘନ ଭଗବାନ। ସେ ଭଗବାନଙ୍କର ଆଜି ଏଇ ଯେଉଁ ପୁନା ମହାପାତ୍ରଙ୍କର ଯେଉଁ ପଞ୍ଚଦଶ ପାଳନ କରାଯାଉଛି, ତାଙ୍କର ଆତ୍ମାର ସ୍ୱର୍ଗତି ଆମେ କାମନା କରିବା। ତେଣୁ ପ୍ରଥମେ ଆମେ ବୁଝିବା କଥା ଯେ ପ୍ରକୃତରେ ସେ ଯେଉଁ ଚାଲିଗଲେ, କିଏ ଗଲେ? ଭଗବତ ଗୀତାରେ ଭଗବାନ ସେ କଥା କହୁଛନ୍ତି, କାରଣ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ନଥିଲେ, ଭଗବାନ ସ୍ୱୟଂ ଉପସ୍ଥିତ ଅଛନ୍ତି। ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ସଖା ଅର୍ଜୁନ, ତେଣୁ ଭଗବାନ ଯେତେବେଳେ କହୁଛନ୍ତି ଅର୍ଜୁନ ତୁମେ ଯୁଦ୍ଧ କର, ଅର୍ଜୁନ ସେଥିରେ ଆଉ କୌଣସି ଚିନ୍ତା କରିବା କଥା ନଥିଲା। ଭଗବାନ କହିବାକୁ ପଡ଼େନି, ଯେଉଁମାନେ ଉନ୍ନତ ଶ୍ରେଣୀର ଭକ୍ତ ବା ଉନ୍ନତ ଶ୍ରେଣୀର ଯେଉଁମାନେ ଅଛନ୍ତି, ପୁତ୍ର ହୁଅନ୍ତୁ ବା ଶିଷ୍ୟ ହୁଅନ୍ତୁ ବା ସଖା ହୁଅନ୍ତୁ, ଯେଉଁମାନେ ଉନ୍ନତ ଶ୍ରେଣୀର ସେମାନେ ତାଙ୍କର ଯେଉଁମାନେ ଗୁରୁଜନଙ୍କର କଥା ସେମାନେ ତାଙ୍କର ଚିନ୍ତା କରିବା ମଧ୍ୟ ସେସବୁ କାର୍ଯ୍ୟ କରିଦେବେ। ଭାଗବତ ନବମ ସ୍କନ୍ଧରେ କଥା କୁହାଯାଇଛି, ଯେତେବେଳେ ଯଯାତି ମହାରାଜ ଯେତେବେଳେ ଅକାଳ ବାଧ୍ୟଗ୍ରସ୍ତ ହୋଇଗଲେ, ତାଙ୍କର ପୁତ୍ରମାନେ 5 ପୁତ୍ର ଥିଲେ, ତାଙ୍କ ପୁତ୍ରମାନଙ୍କୁ କହିଲେ ତୁମେ ମୋର ଏଇ ଜରା ଅବସ୍ଥାକୁ ନେଇ ତୁମର ଯୌବନ ପ୍ରଦାନ କର। ତାଙ୍କର ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଯଦୁ, କିନ୍ତୁ ଯଦୁ ତାପରେ ଦୁର୍ବସୁ ଅନୁ ଦ୍ରୁହୁ ପୁରୁ ଏଇଭଳି ଭାବରେ 5 ପୁତ୍ର ଥିଲେ ଯଯାତି ମହାରାଜଙ୍କର। ଯଦୁ ଏବଂ ଦୁର୍ବସୁ ଏ ଥିଲେ ଦେବଜାନୀଙ୍କର ପୁତ୍ର ଏବଂ ଶର୍ମିଷ୍ଠାଙ୍କ ପୁତ୍ର ଥିଲେ 3 ଜଣ, ଅନୁ ଧ୍ରୁ ଏବଂ ପୁରୁ। କନିଷ୍ଠ ପୁତ୍ର ଥିଲେ ପୁରୁ, ଯେଉଁ ବଂଶରେ ଆସୁଛନ୍ତି ଅର୍ଜୁନ, କୌରମାନେ ଆସୁଛନ୍ତି ପୁରୁ ବଂଶରେ ଆସୁଛନ୍ତି, ଯଦୁ ବଂଶରେ ଭଗବାନ ସ୍ୱୟଂ ଆସିଛନ୍ତି, ଭଗବାନ କୃଷ୍ଣଚନ୍ଦ୍ର ଆସିଛନ୍ତି। ତେଣୁ ଯାହା ହେଉ, ଆମର କହିବା କଥା ଯେ ଯେତେବେଳେ ଏଇଭଳି ଭାବରେ କନିଷ୍ଠ ପୁତ୍ରକୁ ପଚାରିଲେ, ସେ ଏହି ଶ୍ଳୋକଟି କହିଥିଲେ, କହିଲେ ଉତ୍ତମ ଚିନ୍ତିତ କୁର୍ଜିଆତ୍, ଯେଉଁମାନେ ଉତ୍ତମ ପୁତ୍ର ସେମାନେ ପିତାଙ୍କର ଯେଉଁମାନେ ଚିନ୍ତା ଅଛି ଏଇଟା ଚିନ୍ତା ଜାଣିକି ସେମାନେ କାର୍ଯ୍ୟ କରିଦେବେ, କହିବାକୁ ପଡ଼ିବ ନାହିଁ, ଯେଉଁଛନ୍ତି ଉତ୍ତମ ପୁତ୍ର। ଏବଂ ରକ୍ତକାରୀ ତୁ ମଧ୍ୟମ, ରକ୍ତକାରୀ କହିଲେ କହିଲା ପରେ ଯେ କାର୍ଯ୍ୟ କରେ ସେ ହେଉଛି ମଧ୍ୟମ ପୁତ୍ର, ଉତ୍ତମ ପୁତ୍ର ହେବେନି, ସେ ହେଉଛି ମଧ୍ୟମ ପୁତ୍ର। ଏବଂ ଯେଉଁମାନେ ଅଧମ କେଉଁମାନେ ନା ଅଧମ ଅଶ୍ରଦ୍ଧା କୁର୍ଜିଆତ୍, ଅଧା ପୁତ୍ର ଯଦିଓ ସେ କାର୍ଯ୍ୟ କରନ୍ତି କିନ୍ତୁ ଅଶ୍ରଦ୍ଧାର ସହିତ କରନ୍ତି, ହେଳାର ସହିତ କରନ୍ତି।
ଏବଂ କାର୍ଯ୍ୟ କହିଲେ ମଧ୍ୟ ଯିଏ କରନ୍ତି ନାହିଁ ସେ ଅକର୍ତ୍ତା ଉଚ୍ଚରିତ ପିତୁ, ସେ ପିତାଙ୍କର ମୂତ୍ର ସହିତ ସମାନ, ଆଉ ପୁତ୍ର ସେମାନେ ଗଣା ହେବେ ନାହିଁ। କିନ୍ତୁ ଏଠି ଏଠି ଅର୍ଜୁନ ମଧ୍ୟ ସେଇଭଳି ଭାବରେ ସେଇ ବହୁତ ନିମ୍ନ ସ୍ତରର କାର୍ଯ୍ୟ କରୁଛନ୍ତି, ଭଗବାନ କହିଲେ ମଧ୍ୟ ସେ କରୁନାହାନ୍ତି। ତେଣୁ ଆର ଉଦ୍ଦେଶ୍ୟ ହେଉଛି ପ୍ରକୃତରେ ଅର୍ଜୁନ ଅଧମ ଶ୍ରେଣୀର ନୁହନ୍ତି, ଅର୍ଜୁନ ହେଉଛନ୍ତି ଉତ୍ତମ ଶ୍ରେଣୀର। କିନ୍ତୁ ପ୍ରକୃତରେ ଆପଣ ଦେଖିବେ ଯେତେବେଳେ ଭଗବତ ଗୀତା ଆପଣମାନେ ପଢ଼ିବେ ସେତେବେଳେ ଦୁଇପଟ ଶଙ୍ଖ ବାଜିସାରିଛି, ଏବଂ ଦୁଇପଟ ଶଙ୍ଖ ଯେତେବେଳେ ବାଜିଛି ଯେତେବେଳେ ପାଣ୍ଡବମାନଙ୍କ ପକ୍ଷରେ ଶଙ୍ଖ ବାଜିଲା, ପାଞ୍ଚଜନ୍ୟ ଋଷିକେଶ, ଦେବଦତ୍ତଙ୍କ ଧନଞ୍ଜୟ ଇତ୍ୟାଦି ଭଗବାନ ପାଞ୍ଚଜନ୍ୟ ଶଙ୍ଖକୁ ନାହାତ କଲେ, ଏସବୁ ଦିବ୍ୟ ଶଙ୍ଖ, ଏସବୁ ଶଙ୍ଖ ଶୁଣି କୌରମାନ ପକ୍ଷରେ ହୃଦୟାନି ବେଦାରାୟତ ସଘୋଷ ଧାତରାଷ୍ଟ୍ରାଣ ହୃଦୟାନି ବେଦାରାୟତ ବୋଲି କହିଗଲା। ଏ ଶବ୍ଦ ଶୁଣି ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କ ହୃଦୟ ବିଦାରଣ ହୋଇଗଲା। ତେଣୁ ଅଥ ବ୍ୟବସ୍ଥିତାନ ଦୃଷ୍ଟୁଆ ଧାତରାଷ୍ଟ୍ରଣ କପିଧ୍ୱଜ ପ୍ରଭୃତି ଶସ୍ତ୍ର ସମ୍ପାଦେ ଧନୁରୁଦ୍ୟମ ପାଣ୍ଡବ। ପାଣ୍ଡବ କହିଲେ ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, ଭଗବାନ କହିବାକୁ ଦରକାର ନଥିଲା, ଭଗବାନ ଆଗରୁ ସବୁ କଥା ସରିଯାଇଛି, ଭଗବାନ ଚାହୁଁଛନ୍ତି ଯୁଦ୍ଧ ହେବା ପାଇଁ, ତେଣୁ ଅର୍ଜୁନ ଯୁଦ୍ଧ କରିଥାନ୍ତେ। କିନ୍ତୁ ଭଗବାନ ଚାହୁଁନାହାନ୍ତି ଅର୍ଜୁନ ଯୁଦ୍ଧ କରନ୍ତୁ, କାହିଁକି ନା ଏଇ ଯୁଦ୍ଧ କ୍ଷେତ୍ରରେ ଏଇ ଗୋଟେ ସୁଯୋଗ ଆସିଛି ଆମକୁ, ଏଇଭଳି ଗୋଟେ ବର୍ତ୍ତମାନ ଆମକୁ ସୁଯୋଗ ଆସିଲା, ଆମେ ଭଗବାନ କଥା କିଛି କୀର୍ତ୍ତନ କଲେ, ଆପଣମାନେ କିଛି ଶ୍ରବଣ କଲେ, ଆପଣ ଯଦି ଏ ବ୍ୟବସ୍ଥା କରିନଥାନ୍ତେ ତାହେଲେ ଆଜି ଭଗବାନ କଥା ଆମେ କହିନଥାନ୍ତେ କି ଆପଣ ଶ୍ରବଣ କରିପାରିନଥାନ୍ତେ। ତେଣୁ ସେ କଥା ଆଚାର୍ଯ୍ୟମାନେ କହିଛନ୍ତି, ଯେତେବେଳେ ଅର୍ଜୁନ କହିଲେ ଯେ ଋଷିକେଶମ୍ ତଦାମ ବାକ୍ୟମ୍ ଇଦମ୍ ଆହମୈପତେ ସେନୋର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଉଭୟ ସେନାଙ୍କ ମଧ୍ୟରେ ମୋର ରଥକୁ ସ୍ଥାପନ କରନ୍ତୁ। ଭଗବାନ ଏହିଭଳି ଭାବେ ପ୍ରେରଣା ଦେଲେ ଅର୍ଜୁନଙ୍କ ମନରେ। ତେଣୁ ଉଦ୍ଦେଶ୍ୟ ଥିଲା ଏଭଳି ଭାବରେ ଦେଖି କିଏ କେଉଁଠି ରହିଛନ୍ତି ଶତ୍ରୁ, ତାଙ୍କୁ ହତ୍ୟା କରିବି, ଯେଉଁ ଧନୁ ଉଦ୍ୟମ କରିଦେଇଥିଲେ, ଧନୁ ଆରମ୍ଭ କରିଥିଲେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। କିନ୍ତୁ ଭଗବାନ ଚାହୁଁନଥିଲେ ଅର୍ଜୁନ ଯୁଦ୍ଧ କରନ୍ତୁ, ମାନେ ସାଙ୍ଗେ ସାଙ୍ଗେ ଯୁଦ୍ଧ ନ କରନ୍ତୁ, ପରେ କରିବେ, କିନ୍ତୁ ବର୍ତ୍ତମାନ ପାଇଁ ଯୁଦ୍ଧ କରନ୍ତୁ ନାହିଁ। ତେଣୁ ଯେତେବେଳେ ଅର୍ଜୁନ କହିଲେ ଦୁଇ ସେନାଙ୍କ ମଧ୍ୟରେ ଆମର ରଥକୁ ସ୍ଥାପନ କରନ୍ତୁ, ସେତେବେଳେ ଭଗବାନ ଆଜ୍ଞାଭ ଭାବରେ, ଯଦିଓ ସେ ଭଗବାନ କିନ୍ତୁ ସାରଥି ହିସାବରେ ଦୁଇ ସେନାର ମଧ୍ୟରେ ଭୀଷ୍ମ ଦ୍ରୋଣ ପ୍ରମୁଖତଃ ଏମାନେ ଭୀଷ୍ମ ଦ୍ରୋଣ ଇତ୍ୟାଦି ସାମ୍ନାରେ ରଥକୁ ସ୍ଥାପନ କଲେ, ଏବଂ କହିଲେ ଆଙ୍ଗୁଠି ଦେଖି କହିଲେ ସମ୍ବେଦାନ ପଶ୍ୟତାଂ ସମ୍ବେଦାନ କୁରୁନୀତି, ଆଙ୍ଗୁଠି ଦେଖି ଯେତେବେଳେ କହିଦେଲେ ଅର୍ଜୁନଙ୍କୁ ଭଗବାନ, ସେହି ସମୟରେ ଆଚାର୍ଯ୍ୟମାନେ କହୁଛନ୍ତି ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା, ତା ପୂର୍ବରୁ ବିଷାଦ ଆସିନଥିଲା, ସେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ, କାହିଁକି ବିଷାଦ ଆସିଲା ନା ଭଗବାନ ଚାହୁଁଛନ୍ତି ଅର୍ଜୁନ ବିଷାଦଗ୍ରସ୍ତ ହୁଅନ୍ତୁ, ବିଷାଦଗ୍ରସ୍ତ ହେଲେ ଅର୍ଜୁନଙ୍କୁ ଭଗବାନ ଜ୍ଞାନ ପ୍ରଦାନ କରିବେ, ଭଗବାନ ଆସିବାର କାରଣ ଥିଲା ସେଇଟା। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ଧର୍ମ ସ୍ଥାପନ କରିବେ, ଏ ଧର୍ମକୁ କେହି ବୁଝିପାରନ୍ତି ନାହିଁ, ଧର୍ମ କ'ଣ? ଆଜି ଆମର ସକାଳେ ଭାଗବତ କଥା କ୍ଲାସ୍ ଚାଲିଥିଲା ସେ କଥା, ଭଗବାନ ଆସି ବିଭିନ୍ନ ଯୁଗରେ ଆସି ଧର୍ମକୁ ସ୍ଥାପନ କରନ୍ତି, ଧର୍ମକୁ କେହି ବୁଝିପାରିବେ ନାହିଁ, ବହୁତ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ବୁଝିପାରିବେ ନାହିଁ, ଏମିତିକି ଧର୍ମରାଜଙ୍କର ଦୂତମାନେ ମଧ୍ୟ ବୁଝିପାରୁନଥିଲେ ଧର୍ମ କ'ଣ, ଅନ୍ୟମାନଙ୍କ କଥା କ'ଣ କହିବା, ଆମ କଥା କ'ଣ କହିବା। ଧର୍ମରାଜଙ୍କ ଦୂତ ଯିଏ ଧର୍ମର ବିଚାର ଚାଲିଛି ସବୁ ସମୟରେ, ବିଚାର ଚାଲିଛି ଧର୍ମରାଜଙ୍କ ପାଖରେ, ବିଚାର ଚାଲିଛି ପାପମୁଣ୍ଡରେ, ବିଚାର ଚାଲିଛି, ତାଙ୍କ ପାଖରେ ରହିକରି ମଧ୍ୟ ତାଙ୍କ ଦୂତମାନେ ଜାଣିପାରିନଥିଲେ ପ୍ରକୃତ ଧର୍ମ କ'ଣ, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଭଗବାନ ଆସିଛି ଧର୍ମକୁ ସ୍ଥାପନ କରନ୍ତି, ପ୍ରକୃତ ଧର୍ମ କ'ଣ ଲୋକମାନେ ବୁଝିପାରନ୍ତି ନାହିଁ, ତେଣୁ ଭଗବତ ଗୀତାରେ ସେ ଜ୍ଞାନକୁ ପ୍ରଦାନ ଭଗବାନ ପ୍ରଦାନ କଲେ। ଅର୍ଜୁନ ଯଦି ଯୁଦ୍ଧ କରିଦେଇଥାନ୍ତେ ତାହେଲେ ଆଜି ଆମେ ଭଗବତ ଗୀତା ଶ୍ରବଣ କରିନଥାନ୍ତେ। ସେଇଭଳି ଭାବରେ ଭାଗବତ ମଧ୍ୟ, ଭାଗବତରେ ଯେଉଁ ଆମେ କଥା ସବୁ ଶୁଣୁଛେ, ସେ ମଧ୍ୟ ସେଇଭଳି ଗୋଟେ ଅଭିଶାପ ପ୍ରାପ୍ତ ହେଲେ ପରୀକ୍ଷିତ ମହାରାଜ, ଅଭିଶାପ ପ୍ରାପ୍ତ ହେବାରୁ ଭଗବାନଙ୍କ ବ୍ୟବସ୍ଥାରେ ସବୁ ହେଉଛି, ଭଗବାନ ସବୁ ଚାହୁଁଛନ୍ତି ଏ ଧର୍ମ ପ୍ରଚାର ହେଉ, ପ୍ରକୃତ ଧର୍ମ ଲୋକମାନେ ବୁଝିପାରୁନାହାନ୍ତି, ଅଧର୍ମଂ ଧର୍ମଂ ଇତି ମନ୍ୟତେ ତାମସା ଭୂତା, ଅଧର୍ମକୁ ଧର୍ମ ବୋଲି କହିକି ଲୋକମାନେ ଭାବୁଛନ୍ତି ହେଉଛି ଧର୍ମ, ଏଇ ପ୍ରଚାର ଚାଲିଛି, ଅଧର୍ମ ପ୍ରଚାର ଚାଲିଛି। ତେଣୁ ଭଗବାନ ଚାହାନ୍ତି ଧର୍ମର ପ୍ରଚାର ହଉ, ତେଣୁକରି ଏସବୁ ବ୍ୟବସ୍ଥା କରାଯାଇଛି। ଭଗବାନ ଭଗବତ ଗୀତାର ଜ୍ଞାନକୁ ପ୍ରଦାନ କଲେ, ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଏ ସତୁରିଟି ଅଧ୍ୟାୟରେ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି, ଅର୍ଜୁନକୁ ଜ୍ଞାନ ପ୍ରଦାନ କରିଛନ୍ତି, ପ୍ରକୃତ ଧର୍ମ କ'ଣ ସ୍ଥାପନ କରିଛନ୍ତି। ତେଣୁ ଏ ଦ୍ୱିତୀୟ ଅଧ୍ୟାୟରେ ସାଂଖ୍ୟ ଯୋଗରେ ଏଇ ଜନ୍ମ ମୃତ୍ୟୁ କଥା କହୁଛନ୍ତି। ଜନ୍ମ ମୃତ୍ୟୁ କଥା ଯେଉଁ ରହିଛି ସାଂଖ୍ୟ ଯୋଗରେ, ଯେଉଁ ରହିଛି ସାଂଖ୍ୟ କଥା କୁହାଯାଇଛି, ଭକ୍ତି କଥା ମଧ୍ୟ କୁହାଯାଇଛି। ସାଂଖ୍ୟ ଯୋଗରେ ଆତ୍ମ ସମ୍ବନ୍ଧୀୟ ତତ୍ତ୍ୱ କୁହାଯାଉଛି, ଶରୀର ସମ୍ବନ୍ଧୀୟ ତତ୍ତ୍ୱ କୁହାଯାଉଛି। ତେଣୁ ସାଧାରଣତଃ ଆମେ ଆତ୍ମା ଏବଂ ଶରୀର ଭିତରେ ତଫାତକୁ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ଆଜି ଯେଉଁ ମୋତେ ଚାଲିଗଲେ, କେତେଜଣ ଜାଣିଛନ୍ତି ସିଏ ଶରୀର ନୁହଁ ବୋଲି? କେତେଜଣ ଜାଣିଛନ୍ତି ଆପଣଙ୍କ ହିଞ୍ଜିଲ କାର୍ଟରେ କେତେ ଘର ଅଛନ୍ତି, କେତେ ଲୋକ ଅଛନ୍ତି, କିନ୍ତୁ କେତେଜଣ ଜାଣିଛନ୍ତି ସିଏ ଶରୀର ନୁହଁ ବୋଲି? ଯେତେବେଳେ ସେ ଜଣେ ମୃତ୍ୟୁବରଣ କରୁଛି ସେତେବେଳେ କହୁଛନ୍ତି ସେ ଚାଲିଗଲେ। ଯେତେବେଳେ ଥିଲେ ସେତେବେଳେ କ'ଣ ଜାଣୁଥିଲ କି ସେ କିଏ? ଏଇ ଶରୀର ଚେତନାରେ ସମସ୍ତେ ଅଛନ୍ତି, 100 ରୁ 99 ଭାଗ ଲୋକ ଶରୀର ଚେତନାରେ ଅଛନ୍ତି, ଆତ୍ମା ଚେତନାକୁ କେହି ଜାଣନ୍ତି ନାହିଁ, ଜାଣିନାହାନ୍ତି ଆତ୍ମା ବିଷୟରେ। ବହୁତ ବଡ଼ ବଡ଼ କଥା କହନ୍ତି, କିନ୍ତୁ ପ୍ରକୃତରେ ଆତ୍ମା ବିଷୟରେ ଲୋକମାନଙ୍କୁ କ୍ୱଚିତ ଜାଣନ୍ତି ଲୋକମାନେ ଆତ୍ମା ବିଷୟରେ। ଶରୀର ଚେତନାରେ ତାଙ୍କ ଜୀବନ ଚାଲିଯାଏ, ଏ ପଶୁ, ଏଇଟା ପଶୁ ଚେତନା କୁହାଯାଏ। ଶରୀର ଚେତନାରେ ଯେଉଁମାନେ ଅଛନ୍ତି ସେମାନେ ପଶୁ ଚେତନାରେ ଅଛନ୍ତି, କାରଣ ପଶୁ ଏବଂ ପଶୁର ପରବର୍ତ୍ତୀ ଜନ୍ମ ହେଉଛି ମନୁଷ୍ୟ ଜନ୍ମ। ଆହାର ନିଦ୍ରା ଭୟ ମୈଥୁନଂଚ ସାମାନ୍ୟ ଏତ ପଶୁ ଭି ନାରାୟଣ। ପଶୁ ଏବଂ ମନୁଷ୍ୟର ଯେଉଁ କାର୍ଯ୍ୟ ସବୁ ରହିଛି ପ୍ରାୟ ସବୁ ସମାନ ରହିଛି। ମନୁଷ୍ୟ ଖାଦ୍ୟ ଖାଉଛି, ସିଏ ମଧ୍ୟ ଖାଦ୍ୟ ଖାଉଛି। ମନୁଷ୍ୟ ସ୍ନାନ କରୁଛି, ସିଏ ମଧ୍ୟ ସ୍ନାନ କରୁଛି। ଯାହା ମନୁଷ୍ୟ ମଧ୍ୟ ସୁରକ୍ଷା କରୁଛି, ଆତ୍ମରକ୍ଷା କରୁଛି, ଗୃହ ଭିତରେ ରହି ତାଲା ପକାଉଛି, ଚାଇ ପକାଉଛି, ବ୍ୟାଙ୍କରେ ସବୁ ଟଙ୍କା ପଛରେ ରଖୁଛି, ସବୁ ପ୍ରକାର ଆତ୍ମରକ୍ଷା କରୁଛି। ଏବଂ ପଶୁମାନେ ମଧ୍ୟ ତାଙ୍କର ସାମର୍ଥ୍ୟ ଅନୁସାରେ ସେମାନେ ଶରୀର ରକ୍ଷା କରୁଛନ୍ତି, ଆତ୍ମରକ୍ଷା କରୁଛନ୍ତି। ଏବଂ ମନୁଷ୍ୟମାନେ ମଧ୍ୟ ଜୀବନ ମନୁଷ୍ୟ ବିସ୍ତାର କରୁଛନ୍ତି, ବଂଶ ବିସ୍ତାର କରୁଛନ୍ତି, ସେମାନେ ମଧ୍ୟ ବଂଶ ବିସ୍ତାର କରୁଛନ୍ତି। ତେଣୁ ଯଦି ବାହ୍ୟତ ଦେଖିଲେ କୌଣସି ମନୁଷ୍ୟ ଏବଂ ପଶୁମାନଙ୍କ ମଧ୍ୟରେ କୌଣସି ତଫାତ ନାହିଁ, କିନ୍ତୁ ସୂକ୍ଷ୍ମ ଭାବରେ ତଫାତ ରହିଛି। ସୂକ୍ଷ୍ମ ତଫାତ ହେଉଛି ଯେ ମନୁଷ୍ୟ ଧର୍ମ ଆଚରଣ କରିପାରିବ। ଧର୍ମ ତେଷା ଅଧିକ ବିଶେଷ ଧର୍ମେଣ ହୀନା ପଶୁ ବି ସମାନ। ମନୁଷ୍ୟ ଧର୍ମ ଆଚରଣ କରିପାରିବ, ପଶୁ ସେ ଯାହା ଭଗବାନ ବ୍ୟବସ୍ଥାରେ ଯାହା ଅଛି ସେତିକି କରିପାରିବ, ତାଠାରୁ ଉନ୍ନତ କିଛି ଚିନ୍ତା ସେ କରିପାରିବ ନାହିଁ, ସେ କେତେ ଉନ୍ନତ ଚେତନା ପ୍ରାପ୍ତ ହୋଇନାହିଁ। ମନୁଷ୍ୟକୁ ଭଗବାନ ଉନ୍ନତ ଚେତନା ଦେଇଛନ୍ତି, ଆମେ ଧର୍ମ ବିଷୟରେ ଜିଜ୍ଞାସା କରିପାରିବା। ତେଣୁ ସାଧାରଣତଃ ମନୁଷ୍ୟ ଭାଗବତମରେ ଏକଥା ସୁଖଦେବ ଗୋସ୍ୱାମୀ ଏକଥା କହୁଛନ୍ତି, ସାଧାରଣତଃ ଲୋକମାନେ ଏଇ ଶରୀର ଚେତନାରେ ହିଁ ଥାଆନ୍ତି। ମୃତ୍ୟୁ ସମୟରେ କିଛି ଚେତନା ଆସେ ଯେ କ'ଣ ରାମ ନାମ ସତ୍ୟ ହେ, ମୃତ୍ୟୁ ସମୟରେ କହନ୍ତି, କିନ୍ତୁ ମୃତ୍ୟୁ ପୂର୍ବରୁ ରାମ ନାମ ଆଉ ସତ୍ୟ ହେଉନି। ସେତେବେଳେ ଶରୀର ଚେତନା ରହିଛନ୍ତି ସମସ୍ତେ। ତେଣୁ ଭଗବାନ ଏ ଯେଉଁ ବ୍ୟବସ୍ଥା କରିଛନ୍ତି, ମନୁଷ୍ୟ ଜନ୍ମକୁ ଜଣେ ଦେଇଛନ୍ତି, ମନୁଷ୍ୟ ଜନ୍ମ ପ୍ରଦାନ କରିଛନ୍ତି, ଗୋଟେ ଉନ୍ନତ ଜନ୍ମ ଭଗବାନ ଦେଇଛନ୍ତି। ଏଇ ଜନ୍ମରେ ଆମେ ଚିନ୍ତା କରିବା କଥା ଯେ କାହିଁକି ଜଣେ ଜନ୍ମ ମୃତ୍ୟୁ ବରଣ କରୁଛି। ଭଗବତ ଗୀତାରେ 13 ଅଧ୍ୟାୟରେ ଜ୍ଞାନ ବିଷୟରେ ଯେତେବେଳେ କହୁଛନ୍ତି ଭଗବାନ, ସେତେବେଳେ କହୁଛନ୍ତି ଯେଉଁମାନେ ପ୍ରକୃତର ଜ୍ଞାନ ହେଉଛି ଏଇଟା, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁ ଦର୍ଶନମ। ମନୁଷ୍ୟ ଏଇଟାକୁ ଚିନ୍ତା କରିବା ଅନୁଦର୍ଶନମ, ସବୁବେଳେ ସେଇଟା ଚିନ୍ତା କରିବା କଥା। ଆଜି ଆମେ 15 ପଞ୍ଚଦଶାହାରେ ଏଇଟା ଚିନ୍ତା କରୁଛେ, କିନ୍ତୁ ସବୁଦିନ ଚିନ୍ତା କରିବା କଥା। ଭଗବତ ଗୀତାରେ ଭଗବାନ 13 ଅଧ୍ୟାୟରେ କହିଲେ, ଇଏ ହେଉଛି ଜ୍ଞାନ। ଜଣେ ଜନ୍ମ ହେଉଛି ମାନେ ମୃତ୍ୟୁବରଣ କରୁଛି, ଏବଂ ଜନ୍ମ ଏବଂ ମୃତ୍ୟୁ ଭିତରେ ଯେଉଁ ବାର୍ଦ୍ଧକ୍ୟ ଅବସ୍ଥା ରହିଛି ଏବଂ ବିଭିନ୍ନ ରୋଗ ସବୁ ରହିଛି, ଇଏ ହେଉଛି ଏଇ ଦୁଃଖକୁ ଚିନ୍ତା କରିବା। ଭଗବାନ ସେଥିପାଇଁ ଦେଇଛନ୍ତି ଦୁଃଖ, ଭଗବାନଙ୍କର ଜଗତ ଯେଉଁ ରହିଛି ସେଠୁ ସୁଖାଳୟମ, ସେଠି କୌଣସି ଦୁଃଖ ନାହିଁ, ସେଠି ସବୁବେଳେ ଆନନ୍ଦରେ ଜଣେ ରହିବ। କିନ୍ତୁ ଏ ଭୌତିକ ଜଗତକୁ ଦୁଃଖାଳୟମ କଲେ କାହିଁକି ନା ଆମେ ଭଗବାନଙ୍କର ଏଇ ଚିନ୍ତା କରିବା, ଏଇ ଭୌତିକ ଜଗତ ହେଉଛି ଦୁଃଖାଳୟମ, ଏଥିରୁ କେମିତି ମୁକ୍ତ ହେବା ସେଇଟା ଚିନ୍ତା କରିବା, ସେଇଥିପାଇଁ ଭଗବାନ ଏ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି। ତେଣୁ ଜଣେ ଯେତେବେଳେ ଜନ୍ମ ପାଉଛି ଏଇ ଦୁଃଖ ପାଉଛି ବୁଦ୍ଧଦେବ ସେଇଟା ଚିନ୍ତା କରିଥିଲେ। ବୁଦ୍ଧଦେବଙ୍କୁ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜଣେ ଜାତକରେ କହିଥିଲେ ଇଏ ଯଦି ତାଙ୍କର ଆସିବ ଯେଉଁ ଯଦି ଚିନ୍ତା କରିବେ ତାହେଲେ ସେ ଘର ଛାଡ଼ିଦେବେ, ଏଇଭଳି ଭାବରେ ତାଙ୍କୁ କିଛି ଦୁଃଖ ଜିନିଷ ଦେଖାଇବ ନାହିଁ। ସେଇଭଳି ଭାବେ ରାଜା ବ୍ୟବସ୍ଥା କରିଥିଲେ। ବୁଦ୍ଧଦେବ ରାଜ ପରିବାର ରହିଥିଲେ, ଆଉ କୁଆଡ଼େ ବାହାରକୁ ଯାଇପାରୁନଥିଲେ। ଏ ବୁଦ୍ଧଦେବ ହେଉଛନ୍ତି ଇତିହାସରେ ଯେଉଁ ବୁଦ୍ଧଦେବ କୁହାଯାଉଛି, ଆମର ବୈଦିକ ଶାସ୍ତ୍ରରେ ଯେଉଁ ବୁଦ୍ଧଦେବ ଅଲଗା। ଆମର ଇତିହାସ କଥା ଆମେ କହୁଛେ, ଇତିହାସରେ ଯେଉଁ ରାଜାଙ୍କ ପୁତ୍ର ଥିଲେ ବୁଦ୍ଧଦେବ, ସେ ଘର ଭିତରେ ଥିଲେ, ଦୁଃଖ କ'ଣ ଜାଣିନଥିଲେ। ରାଜା ପରିବାରରେ ଅଛନ୍ତି, ବହୁତ ଆନନ୍ଦରେ ଅଛନ୍ତି। ଥରେ ବାହାରକୁ ଯାଇଥିଲେ, ଗୋଟେ ରୋଗୀକୁ ଦେଖିଲେ। ସେତେବେଳେ ସେ ତାଙ୍କର ଧାରଣା ଆସିଲା, ମନୁଷ୍ୟ ଜୀବନରେ ଏଭଳି ଭାବେ ରୋଗ ଆସେ। ଜଣେ ବୃଦ୍ଧ ବ୍ୟକ୍ତିକୁ ଦେଖିଲେ, ବୃଦ୍ଧ ବ୍ୟକ୍ତି ଚାଲିପାରୁନି, ବାଡ଼ି ଧରି ଯାଉଛି, ତାକୁ ଦେଖି ଭାବିଲେ ମନୁଷ୍ୟ ଜୀବନରେ ଏଭଳି ଭାବେ ବାର୍ଦ୍ଧକ୍ୟ ଅବସ୍ଥା ଆସିବ। ତେଣୁ ଯେଭଳି ଜଣେ ମୃତ୍ୟୁ ବ୍ୟକ୍ତିକୁ ଦେଖିଲେ, ତାପରେ ସେ ଜାଣିଲେ ପ୍ରକୃତରେ ଆମକୁ ମୃତ୍ୟୁବରଣ କରିବାକୁ ପଡ଼ିବ। ଏଇଭଳି ଭାବେ ଚିନ୍ତା କରି ସେ ଘର ତ୍ୟାଗ କରିଦେଲେ। ତାଙ୍କ ସ୍ତ୍ରୀ ଥିଲେ ଯଶୋଧାରା, ସ୍ତ୍ରୀ ଥିଲେ, ଗୋଟେ ସନ୍ତାନ ବି ଥିଲେ ନା କ'ଣ ବୋଧେ। ତେଣୁ ଏଇଭଳି ଭାବରେ ଘର ତ୍ୟାଗ କରିକି ସେ ଧ୍ୟାନ କରି ବୁଦ୍ଧରେ ପରିଣତ ହୋଇଗଲେ। ତେଣୁ ଇଏ ପ୍ରକୃତରେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇଟାକୁ ଚିନ୍ତା କରିବେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି। ଏ ମୃତ୍ୟୁ ସମୟରେ ଅନ୍ତପକ୍ଷେ ଗୋଟିଏ ଦିନ ଆମେ ଚିନ୍ତା କରିବା, କାହିଁକି ଜଣେ ମୃତ୍ୟୁ ପ୍ରାପ୍ତ ହେଉଛି। ଏ କଥା ପଚାରିଥିଲେ ସନାତନ ଗୋସ୍ୱାମୀ, ଜଣେ ବିଦ୍ୱାନ ବ୍ୟକ୍ତି ଦକ୍ଷିଣାର୍ଥର। ସେ ଥିଲେ ସନାତନ ଗୋସ୍ୱାମୀ, ସେ ହେଉଛନ୍ତି ପ୍ରକୃତରେ ଚାରି କୁମାରଙ୍କର ଚାରି କୁମାର ଥିଲେ। ବ୍ରହ୍ମାଙ୍କର ଯେଉଁ ଚାରି ପୁତ୍ର ଥିଲେ, ପ୍ରଥମ ପୁତ୍ର ସନକ, ସନାତନ, ସନାତନ, ସନତ କୁମାର, ସେଇ ସନାତନ ଏଇ ସନାତନ ଗୋସ୍ୱାମୀ ରୂପରେ ଆସିଥିଲେ। ବହୁତ ବିଦ୍ୱାନ ପଣ୍ଡିତ ଥିଲେ, ଦକ୍ଷିଣାର୍ଥରେ ଥିଲେ। ସେହି ସମୟରେ ସେ ଯାଇକରି ହୁସେନ ଶାହ ଯେ ଥିଲେ ରାଜା, ବଙ୍ଗଳାଦେଶର ରାଜା ଥିଲେ ହୁସେନ ଶାହ, ତାଙ୍କ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏତେ ବିଦ୍ୱାନ ବ୍ୟକ୍ତି ଥିଲେ, କିନ୍ତୁ ସେ ଯେତେବେଳେ ଆସିଲେ ମହାପ୍ରଭୁଙ୍କ ସହ ଦେଖା କଲେ, ସେ ଏହି ପ୍ରଶ୍ନଟି ପଚାରିଥିଲେ ତାଙ୍କୁ, କେ ଆମି କେନେ ଆମାଏ ଯାରେ ତାପତ୍ରୟ, ଏହା ନାହିଁ ଜାଣି କେମନେ ହିତ ହଏ। ପ୍ରକୃତରେ ଆମର କେଉଁଥିରେ ମଙ୍ଗଳ ଅଛି ଆମେ ଜାଣିନେ, କାହିଁକି ଆମେ ଦୁଃଖ ଭୋଗ କରୁଛେ, କାହିଁକି ଜଣେ ମୃତ୍ୟୁବରଣ କରୁଛି। ମୃତ୍ୟୁ କ'ଣ ଏଡ଼ି ହେବ କି? ଆପଣମାନେ ଜାଣିଥିବେ କିଛି ବର୍ଷ ତଳେ ଉତ୍ତରାଞ୍ଚଳ ସରକାର ସେମାନଙ୍କର ଚାଲିଛି ବର୍ତ୍ତମାନ ଯୋଜନା, ଯେ ଯେମିତି ଭଗବାନ ରାମଚନ୍ଦ୍ରଙ୍କ ସମୟରେ ହନୁମାନଜୀ ଯାଇକି ବିଶ୍ୱଲୋକରଣୀ ଆଣିଥିଲେ, ସେଇଭଳି ଭାବରେ ସେ ବିଶ୍ୱଲୋକରଣୀ କହୁଛନ୍ତି, ଯାହାକୁ ଶୁଣିଲେ ଯାହାକୁ ପ୍ରାପ୍ତ ହେଲେ ଲୋକମାନେ ଅମୃତକୁ ପ୍ରାପ୍ତ ହେବେ, ତାଙ୍କର ଚାଲିଛି ରିସର୍ଚ୍ଚ ଚାଲିଛି। କିନ୍ତୁ ଯେତେ ରିସର୍ଚ୍ଚ କଲେ ମଧ୍ୟ ଏ ମୃତ୍ୟୁକୁ ଜଣେ ଏଡ଼େଇ ଦେଇପାରିବ ନାହିଁ। ମୃତ୍ୟୁକୁ ଏଡ଼େଇବାର ଉପାୟ ହେଉଛି, ଅଲଗା ଉପାୟ ରହିଛି, ଭୌତିକ ଉପାୟରେ ମୃତ୍ୟୁକୁ ଆମେ ଏଡ଼େଇ ପାରିବା ନାହିଁ। ମୃତ୍ୟୁର ଉପାୟ, ମୃତ୍ୟୁକୁ ପାର ହେବା ପାଇଁ ଉପାୟ ହେଉଛି ଭଗବାନଙ୍କ ନାମ, ଯେଉଁ ନାମ ଧ୍ୟେୟ ବିଧାୟ ନିଶମ୍ୟ ଚାଧା ଲୋକ ଅଞ୍ଜସି ତରତି ଦୁସ୍ତରମଙ୍ଗ ମୃତ୍ୟୁ। ଭାଗବତ ଚତୁର୍ଥ ସ୍କନ୍ଧରେ ଧ୍ରୁବ ମହାରାଜ ଯେତେବେଳେ ଯୁଦ୍ଧ କରୁଛନ୍ତି ଯକ୍ଷମାନଙ୍କ ସହିତ, ସେ ସମୟରେ ଋଷିମାନେ ଏକଥା କହିଛନ୍ତି, ଯେ ନାମ ଧ୍ୟେୟ ଭଗବାନଙ୍କ ନାମକୁ ଯଦି ଧ୍ୟାନ କରିବା, ଏଇଭଳି ଭାବରେ ଯଦି ଭଗବାନଙ୍କର ସହିତ ଯୁକ୍ତ ହେବା, ତାହେଲେ ବହୁତ ସହଜରେ ଆମେ ମୃତ୍ୟୁକୁ ପାର ହେଇଯିବା। ଲୋକ ଅଞ୍ଜସ ତରନ୍ତି ଦୁସ୍ତର, ଯେଉଁ ମୃତ୍ୟୁକୁ କେହି ପାର ହେଇପାରିବେ ନାହିଁ, ଦୁସ୍ତର ସେଇଟାକୁ କେହି ପାର ହେଇପାରିବେ ନାହିଁ, କିନ୍ତୁ ଭଗବାନଙ୍କ ନାମ ମାଧ୍ୟମରେ ଆମେ ପାର ହେଇଯାଇପାରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ କୃଷ୍ଣ। କୁହନ୍ତୁ ଆଉ ଥରେ, ହରେ 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 ରାମ ହରେ ରାମ 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 ହରେ ହରେ, କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଏଇ ଯେଉଁ ଭଗବାନଙ୍କ ନାମ ଦ୍ୱାରା ଆମେ ଯେ ମୃତ୍ୟୁ ପାର ହେଇଯିବା ତାହା ନୁହଁ, ଯେଉଁମାନେ ମୃତ୍ୟୁକୁ ପାର ହେଇଯାଇଛନ୍ତି, ବର୍ତ୍ତମାନ ମାତାଜୀଙ୍କର କଥା ପଡ଼ିଛି, ଆତ୍ମାର କେମିତି ସଦ୍ଗତି ହେବ, ଏଇ ଭଗବାନଙ୍କ ନାମ ମାଧ୍ୟମରେ ହେବ। ଯେତେବେଳେ ପରୀକ୍ଷିତ ମହାରାଜ ଆସି ପହଞ୍ଚିଲେ ଗଙ୍ଗା ନଦୀ ତଟରେ, ସେ ପ୍ରଶ୍ନଟି ପଚାରିଥିଲେ, ମନୁଷ୍ୟ ଜୀବନର କର୍ତ୍ତବ୍ୟ କ'ଣ, ବିଶେଷ ଭାବରେ ଯାହାର ମୃତ୍ୟୁ ଆସନ୍ନ ରହିଛି ତାଙ୍କର କ'ଣ କର୍ତ୍ତବ୍ୟ। ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତରରେ ଏକଥା କହିଥିଲେ, କହିଲେ ଖଟୁଆଙ୍କ ଜଣେ ରାଜା ଥିଲେ, ଯାହାଙ୍କର ଆୟୁଷ ଥିଲା ମାତ୍ର ଗୋଟିଏ ମୁହୂର୍ତ୍ତ, ଗୋଟିଏ ମୁହୂର୍ତ୍ତରେ ସେ ମୃତ୍ୟୁକୁ ପାର ହୋଇଗଲେ। ଆମକୁ ଗୋଟିଏ ଜୀବନ ଦେଇଛନ୍ତି ଭଗବାନ, ଗୋଟିଏ ମୁହୂର୍ତ୍ତରେ ସେ ମୃତ୍ୟୁକୁ ପାର ହୋଇଗଲେ। ଖଟୁଆଙ୍କ ରାଜା ଜଣେ ଥିଲେ, ଯେ ଏତେ ବଳଶାଳୀ ରାଜା ଥିଲେ, ଦେବତା ମାନଙ୍କ ସହିତ ମିଶିକିରି ଯୁଦ୍ଧ କରୁଥିଲେ ଅସୁର ମାନଙ୍କ ବିରୁଦ୍ଧରେ। ଅସୁର ମାନ ଯେତେବେଳେ ପରାଜିତ ହେଲେ ସେତେବେଳେ ଦେବତାମାନେ କଟକ ମହାରାଜଙ୍କୁ କିଛି ବର ପ୍ରଦାନ କରିବା ପାଇଁ ଚାହିଁଲେ। କଟକ ମହାରାଜ ପଚାରିଲେ ମୋର କେତେ ଆୟୁଷ ଅଛି? ଆମେ ଜାଣିନେ ଆମର କେତେ ଆୟୁଷ ଅଛି, କିନ୍ତୁ ଆମର ଆୟୁଷ ନିର୍ଦ୍ଧାରିତ ହେଇଛି କେତେ ବର୍ଷ ଆମେ ବଞ୍ଚିବା। ଆଜି ମାତାଜୀଙ୍କର ବୟସ 93 ଇୟର୍ସ ହେଇଥିଲା, 93 ବର୍ଷ ତାଙ୍କର ଆୟୁଷ ନିର୍ଦ୍ଧାରିତ ହେଇଥିଲା। ତେଣୁ ଏଇ ଯେଉଁ ଆୟୁଷ ରହିଛି ସେ ଆୟୁଷ ଦେବତାମାନେ ସବୁ ନିର୍ଦ୍ଧାରିତ କରିଛନ୍ତି। ବ୍ରହ୍ମା ତାଙ୍କର ଆୟୁଷକୁ ନିର୍ଦ୍ଧାରିତ କରି କେତେ ବର୍ଷ ଯାଏଁ ବଞ୍ଚିବ। ତେଣୁ ତାଙ୍କର ଦେଖାଗଲା ଯେ ତାଙ୍କର ଆଉ ଗୋଟିଏ ମୁହୂର୍ତ୍ତ ରହିଛି। ତେଣୁ ସେ ଦେବତାମାନଙ୍କୁ ପ୍ରାର୍ଥନା କଲେ, କହିଲେ ମୋତେ ଗୋଟେ ବିଦ୍ୟୁତଗାମୀ ଯାନ ଦିଅ, ଯେଉଁ ଯାନ ଦ୍ୱାରା ମୁଁ ଯାଇକରି ଅଯୋଧ୍ୟାକୁ ଆସିବି। ସ୍ୱର୍ଗରୁ ଅଯୋଧ୍ୟାକୁ ଆସିଲେ ସେ ଗୋଟେ ମୁହୂର୍ତ୍ତରେ ସବୁ ହେଇଗଲା। ଅଯୋଧ୍ୟାକୁ ଆସିଲେ ଭଗବାନ ରାମଚନ୍ଦ୍ରଙ୍କ ଧ୍ୟାନ କଲେ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ଶ୍ରୀରାମ ଜୟ ରାମ ଜୟ ରାମ
ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ଶ୍ରୀରାମ ଜୟ ରାମ
ଗୋଟେ ମୁହୂର୍ତ୍ତରେ ସେ ଭଗବତ ଧାମକୁ ଚାଲିଗଲେ। ଗୋଟେ ମୁହୂର୍ତ୍ତରେ, ଗୋଟେ ମୁହୂର୍ତ୍ତରୁ ଅଧା, କାହିଁକି ଯିବା ଆସିବାର ପୁଣି ସମୟ ରହିଛି ନା। ସେଠୁ ଆସିଲେ ସ୍ୱର୍ଗ ଲୋକରୁ ଆସିଲେ ଅଯୋଧ୍ୟାକୁ, ଏଠି ବସି ଧ୍ୟାନ କଲେ ନା। ତା ଭିତରେ ଭଗବାନଙ୍କର ଗୋଟେ ବିମାନ ଆସିଲା ଏବଂ ସେ ବିମାନରେ ସେ ଚାଲିଗଲେ। ସ୍ୱର୍ଗର ଦେବତାମାନେ ଦେଖୁଛନ୍ତି, ତାଙ୍କ ସାମ୍ନାରେ ଭଗବାନ ଚଳେଇଲେ ଆମର ଖଟ୍ଟଙ୍ଗ ମହାରାଜ। ତେଣୁ ସୁଖଦେବ ଗୋସ୍ୱାମୀ ଏକଥା କହିଲେ, ପରୀକ୍ଷିତ ତବାପି ତରି କୌରବ ସପ୍ତାହ ଜୀବିତ, ତମର ତ ଗୋଟେ ସପ୍ତାହ ଅଛି, ତେଣୁ ଉପକଳ୍ପ ତତ୍ ସର୍ବଂ ତାବତ୍ ଯତ୍ ସାମ୍ପ୍ରାୟିକମ୍, ତେଣୁ ଏ ବିଷୟରେ ଚିନ୍ତା କର, ଯେଉଁଟାକ ମୋ ପରଧର୍ମ ପାଇଁ ଯେଉଁ ସାହାଯ୍ୟ କରିବ ସେ ବିଷୟରେ ଚିନ୍ତା କର ତମେ। ନା କ'ଣ ଚିନ୍ତା କରିବା ନା? ସେଥିପାଇଁ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟସ, ଏଇଟାକୁ ଦ୍ୱିତୀୟ ସ୍କନ୍ଧରେ କୁହାଯାଉଛି, ଶ୍ରୋତବ୍ୟ କୀର୍ତ୍ତିତବ୍ୟସ ସ୍ମର୍ତ୍ତବ୍ୟସ୍ୟ ଇଚ୍ଛତା ଅଭୟମ। ଏସବୁ ଗୋଟେ ଦୁଇ ତଳ ଅଛି, ପ୍ରଥମ ସ୍କନ୍ଧରେ ଅଛି, ଦ୍ୱିତୀୟ ସ୍କନ୍ଧରେ ମଧ୍ୟ ଅଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ସେ ଭଗବାନ ଭାରତ, ଏ ଭାରତ ଭରତ ବଂଶରେ ଆସୁଛନ୍ତି ପରୀକ୍ଷିତ ମହାରାଜ, ସେ ଭଗବାନ ଯିଏକି ସର୍ବାତ୍ମା, ସମସ୍ତଙ୍କର ଆତ୍ମା ସମସ୍ତଙ୍କ ହୃଦୟରେ ରହିଛନ୍ତି ଭଗବାନ। ସର୍ବାତ୍ମା ଭଗବାନ ସେ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସେ ହେଉଛନ୍ତି ଈଶ୍ୱର, ସେ ହେଉଛନ୍ତି ନିୟନ୍ତ୍ରଣକାରୀ, ସବୁକିଛି ନିୟନ୍ତ୍ରଣ କରନ୍ତି ସେ, ଏବଂ ସେ ହେଉଛନ୍ତି ହରି। ହରି କହିଲେ ସମସ୍ତଙ୍କର, ହରିର ଅନେକ ଅର୍ଥ ରହିଛି କିନ୍ତୁ ଦୁଇଟି ମୁଖ୍ୟ ଅର୍ଥ ରହିଛି। ଗୋଟେ ହେଉଛି ପ୍ରେମ ଦିଆ ହରେ ମନ, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସମସ୍ତଙ୍କର ଅମଙ୍ଗଳକୁ ଦୂର କରାଯିବ। ଆଜି ଯେଉଁ ମାତା ଚାଲିଗଲେ, ଏ ଯେଉଁ ଅମଙ୍ଗଳ ହେଲା, ଏ ଅମଙ୍ଗଳ ମଧ୍ୟ ଦୂର ହେଇଯିବ ଭଗବାନ ହରିଙ୍କର ସ୍ମରଣ କଲେ, ହରିଙ୍କର ନାମ କୀର୍ତ୍ତନ କଲେ, ହରିଙ୍କର ଆଶ୍ରୟରେ ଗଲେ ସବୁକିଛି ଅମଙ୍ଗଳ ଦୂର ହେଇଯିବ। ଏବଂ ପ୍ରେମ ଦିଆ ହରେ ମନ, ପ୍ରେମ ପ୍ରଦାନ କରି ସେ ସମସ୍ତଙ୍କ ମନକୁ ହରଣ କରନ୍ତି, ତାଙ୍କ ବିଷୟରେ ଶୁଣିବା କଥା, କୀର୍ତ୍ତନ କରିବା କଥା ଏବଂ ସ୍ମରଣ କରିବା କଥା। ଏ ଭକ୍ତିର 9ଟି ଅଙ୍ଗରୁ ଏ 3ଟି ଅଙ୍ଗ ହେଉଛି ମୁଖ୍ୟ। ତେଣୁ ଏଇ ଭଗବାନଙ୍କ ନାମ କୀର୍ତ୍ତନ ମାଧ୍ୟମରେ ଜଣେ ମୃତ୍ୟୁକୁ ପାର ହେଇଯାଇପାରିବ। ତେଣୁ ଜଣେ ପ୍ରଶ୍ନ ପଚାରିବ, ଜଣେ ଭକ୍ତ ହେଲେ ମଧ୍ୟ ଆମର ଏଠି ବହୁତ ଭକ୍ତ ଏଠି ଉପସ୍ଥିତ ଅଛନ୍ତି, ସମସ୍ତଙ୍କ ମଧ୍ୟରେ ତିଳକ ରହିଛି। ତେଣୁ ଏ ଯେଉଁ ଭକ୍ତମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି, ଏ ପ୍ରଶ୍ନଟି ସାଧାରଣତଃ ସମସ୍ତ ଲୋକମାନଙ୍କର ଆସେ, ଭକ୍ତମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି ଆଉ କ'ଣ ମୃତ୍ୟୁ ପାର ହେଲେ। ତେଣୁ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଇଛନ୍ତି, ବିରାଡ଼ିର ଉଦାହରଣ ଦେଇଛନ୍ତି। ବିରାଡ଼ି ଯେତେବେଳେ ଛୁଆ ଜନ୍ମ କରେ, ଆପଣମାନେ ଦେଖିଥିବେ ତା ଛୁଆକୁ ବିଭିନ୍ନ ସ୍ଥାନକୁ ନିଏ ନା ନାହିଁ। ତେଣୁ ବିରାଡ଼ି ଛୁଆ ଯେତେବେଳେ ତା ମା ପାଟିରେ ଥାଏ, ସେତେବେଳେ କୌଣସି କଷ୍ଟ ପାଏ କି ସେ ଆନନ୍ଦରେ ଥାଏ। କିନ୍ତୁ ଯଦି ମୂଷା ଛୁଆଟିକୁ ଧରିଦେବ ବିରାଡ଼ି, କ'ଣ ହେବ? ମୂଷା ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହେବ। ସେଇଭଳି ଭାବରେ ଯଦିଓ ଦେଖିବା ପାଇଁ ଉପରକୁ ଦେଖିବା ପାଇଁ ଦୁଇ ଜଣଙ୍କର ମୃତ୍ୟୁ ହେଉଛି, କିନ୍ତୁ ଭଗବାନ ଭକ୍ତ ଭଗବତ ଧାମକୁ ଯାତ୍ରା କରୁଛନ୍ତି, ଆନନ୍ଦରେ ସେମାନେ ରହୁଛନ୍ତି, କଷ୍ଟ ପାଉନାହାନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି, ଭଗବାନ ମୃତ୍ୟୁ ରୂପରେ ଆସି ଉପସ୍ଥିତ ହୁଅନ୍ତି ତାଙ୍କ ପାଖରେ। ଭଗବାନ ଏକାଧାରରେ ମୃତ୍ୟୁ ଏବଂ ଅମୃତ, ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ, ତପାମି ଅହମ୍ ଅହମ୍ ବର୍ଷମ ନିଗୃଣାମି ଉତ୍ସାମି ଚ ଅମୃତମ ଚ ମୃତ୍ୟୁଶ୍ଚ ସଦସ୍ୟ ଚାହମ ଅର୍ଜୁନ। ଭଗବାନଙ୍କ ଶରଣରେ ଯେଉଁମାନେ ନଯିବେ, ଭଗବାନ ତାଙ୍କ ପାଖରେ ମୃତ୍ୟୁ ରୂପରେ ଆସି ଉପସ୍ଥିତ ହେବେ, ଯମରାଜ ରୂପରେ ଆସି ଉପସ୍ଥିତ ହେବେ, ଯମରାଜଙ୍କ ଦୂତମାନେ ଆସି ପହଞ୍ଚିଯିବେ, ଯମ ପାଶ ଧରି ଆସି ପହଞ୍ଚିଯିବେ, ଯେମିତି ଅଜାମିଳଙ୍କ କ୍ଷେତ୍ରରେ ହେଇଥିଲା। ଅଜାମିଳ ଯଦିଓ ଭକ୍ତ ଥିଲେ, କିନ୍ତୁ ସେ ବହୁତ ବର୍ଷ ବହୁତ କାଳ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲେ। ତେଣୁ ଅନ୍ତିମ ସମୟରେ 88 ବର୍ଷ ବୟସରେ ଯମରାଜଙ୍କର 3 ଜଣ ଦୂତ ଆସି ତାଙ୍କୁ ନେବା ପାଇଁ ବସି ଯାଇଥିଲେ। ଯମରାଜ ଯମ ପାଶ ରହିଛି, ସେ ପାଶକୁ କେହି କାଟିପାରିବେ ନାହିଁ, କିନ୍ତୁ ବିଷ୍ଣୁ ଦୂତମାନେ ସେ ପାଶକୁ କାଟିଦେଲେ। କାହିଁକି ନା ଯମରାଜଙ୍କ ଦୂତମାନେ ଜାଣିପାରିନଥିଲେ ପ୍ରକୃତ ଧର୍ମ କ'ଣ। ଅଜାମିଳ ନିଜର ଯେଉଁ ପୁତ୍ର ଥିଲା, 10ଟି ପୁତ୍ର ଥିଲେ ତା'ର, ତା'ର ଯେଉଁ ଅନ୍ତିମ ପୁତ୍ର 10ମ ପୁତ୍ର ତା'ର ତା'ର ନାମ ଦେଇଥିଲା ନାରାୟଣ। ତେଣୁ ସବୁବେଳେ ସେ କହୁଥିଲା ନାରାୟଣ ଆସ, ନାରାୟଣ ଖାଅ, ନାରାୟଣ କୁଆଡ଼େ ବାହ ଗଲ, ଏଭଳି ଭାବରେ ସବୁବେଳେ ନାରାୟଣ ନାମ ନେଉଥିଲା, ଏ ଭଗବାନଙ୍କ ନାମ ନେଇଛି। ତେଣୁ ଅନ୍ତିମ ସମୟରେ ଯେତେବେଳେ ଯମରାଜଙ୍କ ଦୂତମାନେ ଆସି ପହଞ୍ଚି ଯାଇଥିଲେ, ସେମାନେ ମଧ୍ୟ ସେ ନାରାୟଣ ଆୟ ବୋଲି ଡାକିଲା, ନାରାୟଣ ଆସ। ସେମାନେ ସାଙ୍ଗେ ସାଙ୍ଗେ ଭଗବାନ ନାରାୟଣଙ୍କର 4 ଜଣ ଦୂତ ଆସି ପହଞ୍ଚିଗଲେ, ଏବଂ ସେମାନେ ସେ ଦୂତମାନେ ଏ ଯମରାଜଙ୍କର ଦୂତମାନେ ଯେଉଁ ପାଶ ବାନ୍ଧିଥିଲେ ନେଇଯିବା ପାଇଁ, ଗୋଟେ ସେକେଣ୍ଡ ଡେରି ହେଇଯାଇଥିଲେ ନେଇଯାଇଥାନ୍ତେ, ଗୋଟେ ସେକେଣ୍ଡର କଥା, ଆସି ପହଞ୍ଚିକରି ସେ ପାଶକୁ କାଟିଦେଲେ। ତେଣୁ ତାଙ୍କ ଭିତରେ ସବୁ ଆଲୋଚନା ଚାଲିଛି କ'ଣ ଧର୍ମ, ଏସବୁ କଥା ରହିଛି। ତେଣୁ ସେ କଥା ଭାଗବତ 6ଷ୍ଠ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଏ କଥା କହିଛନ୍ତି ଯେ, ଶକ୍ରୋନ୍ମନ କୃଷ୍ଣ ପଦାରବିନ୍ଦୟୋ ନିବେଶିତ ତଦ୍ଗୁଣୈ ରାଗି ଜୈରିହ ନ ତେଜମ ପାଶ ବୁଦ୍ଧଶ୍ଚ ତତ୍ ଭଟ୍ଟାନ ସ୍ୱପ୍ନ ବି ପଶନ୍ତି ଚୀର୍ଣ୍ଣ ନିଷ୍କୃତା। ଯେଉଁ ପରୀକ୍ଷିତ ମହାରାଜ ଯେତେବେଳେ ପଞ୍ଚମ ଭାଗବତ 5ମ ସ୍କନ୍ଧରେ ବିଭିନ୍ନ ଯେଉଁ 28ଟି ନର୍କ ରହିଛି, ଏ ନର୍କର ବିଷୟରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ। କାହିଁକି ନା 5ମ ସ୍କନ୍ଧ ହେଉଛି ସ୍ଥାନ ବିଷୟରେ କୁହାଯାଇଛି, କେଉଁଠି କ'ଣ ଅଛି ସେସବୁ ବର୍ଣ୍ଣନା କରାଯାଇଛି, ଭୂଗୋଳ, ଏଇଟା ଭୂଗୋଳ। ତେଣୁ 26 ଅଧ୍ୟାୟ ଯେଉଁ ଅନ୍ତିମ ଅଧ୍ୟାୟ 5ମ ସ୍କନ୍ଧରେ ଯେଉଁ 28ଟି ନର୍କର ବର୍ଣ୍ଣନା କରାଗଲା, ଏଇଟା ଶୁଣି ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, ପ୍ରାୟ ସମସ୍ତେ ତ ପାପ କାର୍ଯ୍ୟ କରୁଛନ୍ତି, ତେଣୁ କେମିତି ସେ ପାପରୁ ମୁକ୍ତ ହୋଇପାରିବେ। ସମସ୍ତ ପାଇଁ ତ ବିଭିନ୍ନ ପ୍ରକାର ନର୍କର ବ୍ୟବସ୍ଥା କଲେ, ଅଜାଣତରେ ମଧ୍ୟ ବହୁତ ଆମେ ପାପ କରିଦେଉଛେ, ତେଣୁ ପାପରୁ ନର୍କରୁ ଉଦ୍ଧାର ପାଇଁ କ'ଣ ବାଟ ଅଛି, ଏହି ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ। ତେଣୁ ସୁଖଦେବ ଗୋସ୍ୱାମୀ ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ କଥା କହିଥିଲେ, କର୍ମ ପ୍ରାୟଶ୍ଚିତ, ଜ୍ଞାନ ପ୍ରାୟଶ୍ଚିତ ଏବଂ ଭକ୍ତି ପ୍ରାୟଶ୍ଚିତ ବିଷୟରେ କହିଛନ୍ତି। ତେଣୁ ଭକ୍ତି ପ୍ରାୟଶ୍ଚିତରେ ଏ କଥା କିଛି କହିଥିଲେ, ଏ ଅଜାମିଳ ରୂପାକ୍ଷଣ ସେଇଥିପାଇଁ ଦେଲେ, କାହିଁକି ଦେଲେ ନା ଭକ୍ତି ପ୍ରାୟଶ୍ଚିତକୁ ବୁଝିପାରିଲେ ନାହିଁ ପରୀକ୍ଷିତ ମହାରାଜ। ପରୀକ୍ଷିତ ମହାରାଜ କହିଲେ ସୁଖଦେବ ଗୋସ୍ୱାମୀ, ଶକ୍ରୁଣ ମନ ଗୋଟିଏ ଥର, ଶକ୍ରୁଣକାରୀ ଗୋଟିଏ ଥର ଆମକୁ ମନ, ଆମର ମନକୁ କୃଷ୍ଣ ପାଦାର ବିନ୍ଦୟ ଭଗବାନ ପାଦପଦ୍ମରେ ଗୋଟିଏ ଥର ଯଦି ମନକୁ ନିବେଶ କରିଦେଇଛେ, ନିବେଶ ତତ୍ ଗୁଣେ ରାଗି ଯାଇ ରିହ, ଆମର ଗୁଣ ଭିତରେ ରହିକିରି ମଧ୍ୟ ତ୍ରିଗୁଣରେ ଆମେ ଉର୍ଦ୍ଧକୁ ଯାଇନେ, ଉନ୍ନତ ସ୍ତରକୁ ଯାଇନେ, କିନ୍ତୁ ତଥାପି ଗୋଟିଏ ଥର ଆମେ ମନକୁ ଭଗବାନଙ୍କୁ ପାଦପଦ୍ମରେ ଲଗେଇଛେ ମାନେ ନିବେଶିତ ଗୁଣ ରାଗି ଜୈର୍ଯ୍ୟ ନତେ ଯମ ପାସ ସେମାନେ ଯମ ପାସକୁ ଦେଖିବେ ନାହିଁ ତତ୍ ଭୂତ୍ୟସ୍ତ ତତ୍ ଭଟ୍ଟାନ ତାଙ୍କର ଯେଉଁ ଦୂତମାନେ ଆସିବେ ଯେଉଁ ଯମ ପାସ ଧରିକି ଆସିବେ ସେମାନେ ସ୍ୱପ୍ନ ବି ପଶନ୍ତି ପ୍ରକୃତରେ ତ ଦେଖିବେନି ସେ କଥା ଛାଡ଼ ସ୍ୱପ୍ନରେ ମଧ୍ୟ ଦେଖିବେ ନାହିଁ ସ୍ୱପ୍ନ ବି ପଶନ୍ତି ଚିର୍ଣ୍ଣ ନିଷ୍କୃତା ପୂର୍ଣ୍ଣ ଭାବରେ ସେମାନେ ପାପରୁ ପ୍ରାଶ୍ଚିତ ହେଇଯାଇଛନ୍ତି ଏ କଥା ପରୀକ୍ଷିତ ମହାରାଜ ଯେତେବେଳେ ସନ୍ଦେହ କଲେ ସେଥିପାଇଁ ଅଜାମିଳର ଉପାଖ୍ୟାନଟି ଦେଲେ ସୁଖଦେବ ଗୋସ୍ୱାମୀ ଅଜାମିଳ ଏଭଳି ଭାବରେ ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲେ ଚିତ୍ରଗୁପ୍ତ ବିରାଟ ବଡ଼ ପାଞ୍ଜି କରିଥିଲେ କିନ୍ତୁ ଅନ୍ତିମରେ ଯେତେବେଳେ ଭଗବାନଙ୍କ ନାମ ନେଲେ ନାରାୟଣ ନାମ ନେଲେ ସେହି ସମୟରେ ସେ ସମସ୍ତ ପାପରୁ ଉଦ୍ଧାର ପାଇଗଲେ ତେଣୁ ଏଇ ଯେଉଁ ଭଗବାନଙ୍କ ନାମ ଏଭଳି ଭାବରେ କଳିଯୁଗରେ ବିଭିନ୍ନ ଧର୍ମ ରହିଛି ବିଭିନ୍ନ ସତ୍ୟ ଯୁଗରେ ବିଭିନ୍ନ ଥିଲା ଭଗବାନଙ୍କୁ ଧ୍ୟାନ କରୁଥିଲେ ଏଇ ଯେଉଁ ଶ୍ଳୋକରେ ଅବଶ୍ୟ ଏ ଶ୍ଳୋକ ଯେଉଁ ଆମ କଥା କହୁଛେ ଏ ମାନେ ଶରୀର କଥା କୁହାଯାଇଛି ଆତ୍ମା ସମ୍ବନ୍ଧୀୟ ଯେତେବେଳେ କହିଛନ୍ତି ଆ ପୂର୍ବରୁ ଶ୍ଳୋକରେ ଭଗବାନ କହିଛନ୍ତି ସେ କଥା ଆମର ପ୍ରକୃତରେ ଜନ୍ମ ନାହିଁ କି ମୃତ୍ୟୁ ନାହିଁ ନ ଜାୟତେ ମୃତ୍ୟୁ ବା କଦାଚିତ୍ ନା ଅୟଂ ଭୂତା ଭବିତା ବା ନ ଭୂୟ ଅଜୌ ନିତ୍ୟ ଶାଶ୍ୱତ ଏ ପୁରାଣ ନ ଅନ୍ୟତ ହନ୍ୟମାନ ଶରୀରେ ଆମର ପ୍ରକୃତରେ ଜନ୍ମ ନାହିଁ କି ମୃତ୍ୟୁ ନାହିଁ ଶରୀର ମୃତ୍ୟୁରେ ଆମର ମୃତ୍ୟୁ ହୁଏ ନାହିଁ ଏକଥା ପୂର୍ବ ଶ୍ଳୋକରେ ଭଗବାନ କହିଲେ ଏ ଆତ୍ମା ସମ୍ବନ୍ଧୀୟ କଥା କହୁଛନ୍ତି କିନ୍ତୁ ଶରୀର ମଧ୍ୟ ଯଦି ଜଣେ ଶରୀର ମୃତ୍ୟୁବରଣ କଲେ ମଧ୍ୟ ଆତ୍ମାର କେବେ ମୃତ୍ୟୁ ହୁଏ ନାହିଁ ନ ଯାହାତି ତାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ ଆଉ ସେ କେଉଁଠୁ ମୃତ୍ୟୁ ହେବ ତେଣୁ ଏଇ ଯେଉଁ ଆଜିର ଦିବସରେ ଜନ୍ମ ମୃତ୍ୟୁ ବିଷୟରେ ଚିନ୍ତା କରିବା ମୃତ୍ୟୁ କେବଳ ଶରୀର ପାଇଁ ରହିଛି ଆତ୍ମାର ପାଇଁ ଶରୀର ମୃତ୍ୟୁ ନାହିଁ ଏ ଯେଉଁ ଆମେ ରହିଛେ ସ୍ଥୂଳ ଶରୀର ଆମେ ଧାରଣ କରିଛେ ଆଉ ଗୋଟେ ସୂକ୍ଷ୍ମ ଶରୀର ଆମର ରହିଛି ମନ ବୁଦ୍ଧି ଏବଂ ଅହଂକାର ଏ ହେଉଛି ସୂକ୍ଷ୍ମ ଶରୀର ସ୍ଥୂଳ ଶରୀରରେ ଭୂମି ଜଳ ଅଗ୍ନି ବାୟୁ ଆକାଶ ପାଞ୍ଚଟି ତତ୍ତ୍ୱରେ ପଞ୍ଚମହାଭୂତରେ ଏ ସ୍ଥୂଳ ଶରୀରଟି ତିଆରି ହେଇଛି ତେଣୁ ଯେତେବେଳେ ଶରୀର ଜଣେ ତ୍ୟାଗ କରୁଛି ସେ ସୂକ୍ଷ୍ମ ଶରୀରରେ ସେ ଆଉ ଗୋଟେ ଶରୀର ପ୍ରାପ୍ତ ହେଉଛି ଆତ୍ମା ସେ ସୂକ୍ଷ୍ମ ଶରୀର ରହି ଆଉ ଗୋଟେ ଜନ୍ମ ସେ ପ୍ରାପ୍ତ ହେଉଛି ଆଉ ଗୋଟେ ଶରୀର ସେ ଗ୍ରହଣ କରୁଛି ଦେହି ନସ୍ମିନ୍ ଯଥା ଦେହେ କୌମାରମ୍ ଯୌବନମ୍ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ରଣ ମୁହତି ଯେଉଁମାନେ ଧୀର ବ୍ୟକ୍ତି ସେମାନେ ଏସବୁ ଜିନିଷ ଜାଣନ୍ତି ସମସ୍ତେ ବୁଝିପାରିବେ ନାହିଁ ତେଣୁ ଏଇ ଯେଉଁ ଆଉ ଗୋଟେ ଶରୀର ପ୍ରାପ୍ତ ହେବେ ସେଇ ଯେଉଁ ରହିଛି ସୂକ୍ଷ୍ମ ଶରୀର ସେ ସୂକ୍ଷ୍ମ ଶରୀର ଥିବା ପର୍ଯ୍ୟନ୍ତ ଆମେ ଏଇ ଜନ୍ମମୃତ୍ୟୁ ଚକ୍ରରେ ଘୁରି ବୁଲୁଥିବା କିନ୍ତୁ ଯଦି ଆମେ ଭଗବାନଙ୍କର ସ୍ମରଣ କରିବା ଭଗବାନଙ୍କର ଭଜନ କରିବା ତାହେଲେ ଯେତେବେଳେ ଶରୀର ତ୍ୟାଗ କରିବା ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଅନ୍ତକାଳେ ଯେ ମାମେବ ସ୍ମରଣ ମୃତ୍ୟୁ କଳେବରମ୍ ଯହ ପ୍ରୟାଦି ସମଦ୍ଭାବଂ ଜାତି ନା ତତ୍ର ସଂଶୟ ସେଥିରେ କୌଣସି ସନ୍ଦେହ ନାହିଁ ଅନ୍ତକାଳରେ ଯଦି ଆମେ ଭଗବାନଙ୍କୁ ସ୍ମରଣ କରିବା ଆମେ କିଛି ନା କିଛି ସ୍ମରଣ କରୁଛେ ତେଣୁ ଅନ୍ତକାଳରେ କେମିତି ସ୍ମରଣ କରିବା ସେଥିପାଇଁ ଆମେ ଏଇ ପ୍ରାକ୍ଟିସ୍ କରୁଛେ ଅଭ୍ୟାସ କରୁଛେ ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ
ଏ ପ୍ରାକ୍ଟିସ୍ ସେଥିପାଇଁ ଆମର ସବୁଦିନେ ଆପଣ ତ ବହୁତ ଅଛନ୍ତି ବୈଷ୍ଣବ ଅଛନ୍ତି ସବୁ ପ୍ରୟୋଗ କରିଛନ୍ତି ଆପଣମାନଙ୍କୁ କହିବା ଦରକାର ନାହିଁ କିନ୍ତୁ ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ପାଇଁ ଏ କଥା କୁହାଯାଉଛି ସେମାନେ ତ ସବୁ ନାମ ହେଉଛନ୍ତି ଭଗବାନଙ୍କର ଶ୍ରମଳା ଜପ କରୁଛନ୍ତି ଅଜାମିଳ ଗୋଟିଏ ଥର ଭଗବାନ ନାମ ନେଇ ଉଦ୍ଧାର ପାଇଗଲା ଆଉ ଯେଉଁମାନେ ଏତେ ନାମ ନେଉଛନ୍ତି ତାଙ୍କ କଥା କ'ଣ କହିବା ଭାଗବତ ତୃତୀୟ ସ୍କନ୍ଧ 33 ଅଧ୍ୟାୟରେ ମା ଦେବହୂତି ଏ କଥା କହୁଛନ୍ତି ତାଙ୍କର ପୁତ୍ର କପିଳଦେବ ଭଗବାନଙ୍କର ଅବତାର ସେ କିଛି କହୁଛନ୍ତି ଅହୋ ବତ ସ୍ୱପଚୁତ ଗରିଆନ୍ ଯତ୍ ଜିଭାଗ୍ରେ ବର୍ତ୍ତତେ ନାମ ତୁଭ୍ୟମ୍ ତେପୁ ସ୍ତବସ୍ତେ ଜୁହୁ ସସ୍ମୁ ରାଜ୍ୟା ବ୍ରହ୍ମାନୁ ଚୂର୍ଣ୍ଣାମ ଗୃଣନ୍ତି ଜେତେ ଆଶ୍ଚର୍ଯ୍ୟ ଯାଉଛନ୍ତି ଦେବହୂତି ଅହୋ ଆଶ୍ଚର୍ଯ୍ୟ ବତ ବଡ଼ ଆଶ୍ଚର୍ଯ୍ୟ କଥା ଜଣେ ସ୍ୱପଚ କହିଲେ କୁକୁର ଭୋଜି ଚଣ୍ଡାଳଟେ ହେଲେ ମଧ୍ୟ ସିଏ ବହୁତ ଉନ୍ନତ ସ୍ତର ପ୍ରାପ୍ତ ହୋଇଯାଉଛି ଗରିଆନ୍ ଯାହାର ଜିହ୍ୱାର ଅଗ୍ରରେ ସମ୍ପୂର୍ଣ୍ଣ ଜିହ୍ୱା କଥା ଛାଡ଼ନ୍ତି ଜିହ୍ୱାର ଅଗ୍ରରେ ବର୍ତ୍ତତେ ମାନେ କିଛି ସମୟ ପାଇଁ ରହୁଛି ସମ୍ପୂର୍ଣ୍ଣ ଭାବେ ସବୁବେଳେ ପାଇଁ ରହୁନି କିଛି ସମୟ ପାଇଁ ରହୁଛି ବର୍ତ୍ତତେ ନାମ ଏକ ବଚନରେ କୁହାଗଲା ନାମ ତୁଭ୍ୟମ୍ ଆପଣଙ୍କର ଗୋଟିଏ ନାମ ଯାହାଙ୍କର ଜିହ୍ୱାର ଅଗ୍ରରେ କିଛି ସମୟ ପାଇଁ ରହୁଛି ତାହାର ଫଳ କ'ଣ ହେଉଛି तेपुष तपस्ते से समस्त तपस्या कर सारी जुहु समस्त यज्ञ कर सारी जुहु सस्नोर समस्त तीर्थरे स्नान कर सारी से हूँ प्रकृत में बहुत आर्य प्रकृत विद्वान से बहुत उन्नत स्तर आर्य स्थिति प्राप्त होती तेपुष तपस्ते जुहु सस्नोर आर्य ब्रह्मानुचु समस्त वैदिक शास्त्र को सी पढ़ी सारी बुझाक पड़ गृणंति जे नाम जे ते एक वचन कहगला गोटे थर जो नाम नौकरी गुणगुण होने ये अवस्था प्राप्त होहार जुहार पूर्ण जुहारे अनेक नाम सब बड़े रोच आए पापकर्म मुक्त होकर कार्य करोपच बहुत पाप बहुत नीच स्तर अच्छा जो मैंने एथर मुक्त होकर पापकर्म प्रतिक्रिया मुक्त हो अनेक नाम नौकर पूर्ण जुहार सब नौकर कौन कह तीन थर नाम करते हरे कृष्णा हरे कृष्णा 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 हरे 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 राम हरे राम 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 हरे 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 कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे एक ष्ठ स्कंदे सुखदेव गोस्वामी एक द्वितीय अध्याय अंतिम श्लोक अंचा श्लोक एक जे यो अजामिल को उदाहरण दे कहते म्रियमाण मृत्युमुखे से पड़ा भगवान नाम ना हरे नाम नहीं म्रियमाण हरे नाम गृणन पुत्र पचारितम भगवान को जो नाम नहीं भगवान को लक्ष्य कर से नहीं ना पुत्र को लक्ष्य कर से नाम नहीं गुणन पुत्र पचार अजामिलोपी कहार उद्देश्य हूँ अजामिल भाई पापी व्यक्ति अगाध धाम भगवत धाम को प्राप्त है कि मु तो श्रद्धा गुणन आज जो मैंने श्रद्धार सहित सीधा साल भगवान नाम ने पापकर्म प्रति पापकर्म दूरे रहीकि भगवान नाम ने कौन फल ना एक सुखदेव गोस्वामी परीक्षित महाराज कहते तेणु आपण मैंने सब वैष्णव उपस्थित अच्छा तेणु आमको बेस नाम मत कह दरकार थे जड़े आसते वक्ता आसते कहवाप रामायण कथा कहवाप आसते से पचारे आपने जानते रामायण विषय ना हाँ जान कौन जान ना भगवान रामचंद्र आसते हनुमान थिले दूत थिले हनुमान साय कले सब कथा कहले रामायण कथा संक्षेप कहीदे आप जानते मुझे कौन कह चल तेणु आउ थ नेक्स्ट टाइम जो आसे पचारे आपड़ जानते से कह आम जानू ना आपने जानि ना मुझे कौन कह तेणु आम कि नुआ कथ कहून गुरु परंपरार जहाँ आसी आम खाली से कथा कहू आपण मान कृपुर आपंट वैष्णव रही जानते सब एक तेणु आज माताजी ये पंचदशहर आम जो भगवान नाम कले यादारा से आत्मार सदगति हम ये कही आम कथा विश्राम देवा तापूर्व पचार जदि कार किसी सन्देह रही किसी प्रश्न रही आम गोटे दुटे प्रश्न उत्तर दवा तापर आम कथ विश्राम देवा भगवान नाम नवा ये भगवान नाम ही समस्त उद्धार कर कलिजुगर केवल भगवान का नाम आज सका कह से कथा हरे नाम हरे नाम केवल कलौ नास्तव 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 गतिरणता चैतन्य चरितामृत में एक कथी व्याख्या करणपाई हरिनाम तीन थर कहगला ये बृहत नारद पुराण में वर्णना करन थर कहीं कहगला गोटे थर कहते हैं कि दुई थर कहते था कि तीन थर कहीं कहगला पुणी एव केवल ये सब कहीं कहगला चैतन्य चरितामृत उत्तर दि जाए कृष्ण कविराज गोस्वामी से कहते आदिलीला चैतन्य चरितामृत आदिलीला एक कथी कह जे कलिकाले नाम रूपे कृष्ण अवतार ये कलिजुगरे भगवान नाम रूपे एवं नाम होते हय सब जगत निस्तार समस्त जगत निस्तार हो जन कथा कौन कह मान कथा कौन कह समस्त जगत निस्तार हो भगवान नाम आश्रय ने तेणु प्रश्न उठ कहीं तीन थर कहगला तेणु कृष्ण कविराज गोस्वामी तार उत्तर कहते दाढ़ी लगी हर नाम उक्ति तीन बार ए दृढ़ता देवाई
ଭଗବାନଙ୍କ ନାମକୁ ତିନି ଥର କୁହାଯାଇଛି, ହରେ ନାମ ହରେ ନାମ ହରେ ନାମ, ଦୃଢ଼ତା ପ୍ରଦାନ କରିବା ପାଇଁ। ଏବଂ ପୁଣି ଏବ ବୋଲି କାହିଁ କୁହାଗଲା, ହରେ ନାମେ ଏବ, କେବଳ ଏବ କାହିଁ କୁହାଗଲା ନା, ଜଡ଼ ଲୋକେ ବୁଝାଇତେ ପୁନଃ ଏବକାର, ଯେଉଁମାନେ ଅତ୍ୟନ୍ତ ମୂର୍ଖ ଅଛନ୍ତି, ଅତ୍ୟନ୍ତ ମୁଖ ସ୍ତରରେ ରହିଛନ୍ତି, ତାଙ୍କୁ ବୁଝିବା ପାଇଁ ସେମାନେ ଏତେ ସହଜରେ ବୁଝିବେ ନାହିଁ, ତାଙ୍କୁ ବୁଝାଇବା ପାଇଁ ଏବ ଶବ୍ଦ କୁହାଗଲା। ଏବ କରେ ନିଶ୍ଚିନ୍ତ ଭାବରେ କୌଣସି ସନ୍ଦେହ ନାହିଁ। ପୁଣି କେବଳ କାହିଁ କୁହାଗଲା ନା, ଅନ୍ୟଥା ଯେ କେବଳ କହିଲେ, କେବଳ ଶବ୍ଦ ପୁନରପି ନିଶ୍ଚୟ କାରଣ, କେବଳ କହିବାର ଉଚିତ ଆଉ ଥରେ ନିଶ୍ଚୟ କରିବା ପାଇଁ। ଏବଂ ବିଶେଷ ଭାବରେ ଜ୍ଞାନ ଯୋଗ ତପ ଆଦି କର୍ମ ନିବାରଣ, କଳିଯୁଗରେ ଆମେ ଜ୍ଞାନ ଚର୍ଚ୍ଚା କରିପାରିବା ନାହିଁ, ଯୋଗ କରିପାରିବା ନାହିଁ, ତପସ୍ୟା କରିପାରିବା ନାହିଁ। କଳିଯୁଗରେ ପ୍ରଭୁପାଦ ମହାରାଜ କହନ୍ତି, ଆମେ ଗୋଟିଏ ଏତିକି ତପସ୍ୟା କରିବା ଯେ ସକାଳୁ ଉଠିବା, ମଙ୍ଗଳା ଆଳତି ଆଟେଣ୍ଡ କରିବା, ଭୋର ଯେଉଁ ରହିଛି ସୂର୍ଯ୍ୟ ଉଦୟର ପୂର୍ବରୁ, ଯେଉଁ ଦେଢ଼ ଘଣ୍ଟା ପୂର୍ବରୁ ହେଉଛି ବ୍ରହ୍ମ ମୁହୂର୍ତ୍ତ, ଏହି ମୁହୂର୍ତ୍ତରେ ଉଠି ଭଗବାନଙ୍କ ନାମ ନେବା, ଭଗବାନଙ୍କ ପୂଜା ଆରାଧନା କରିବା, ଏ ଚାରୋଟି ଯେଉଁ ରହିଛି ନିଷେଧ ରହିଛି, ଦ୍ୟୁତ କ୍ରୀଡ଼ା ବର୍ଜନ କରିବା, ନିଶା ଦ୍ରବ୍ୟ ସେବନ ବର୍ଜନ କରିବା, ଅବୈଧ ସ୍ତ୍ରୀ ସଙ୍ଗ ବର୍ଜନ କରିବା, ଜୀବ ହତ୍ୟା ବର୍ଜନ କରିବା, ଏଇ ଏତିକି ତପସ୍ୟା ଯଦି ଆମେ କରିବା, ଆଉ କିଛି ତପସ୍ୟା କରିବା ଦରକାର ନାହିଁ, କଳିଯୁଗରେ ଆମେ କରିପାରିବା ନାହିଁ କିଛି, ଏସବୁ କର୍ମକୁ ନିବାରଣ କରାଯାଇଛି। ଏବଂ ନାସ୍ତେବ 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 ତିନି ଥର କାହିଁ କୁହାଗଲା ନା, ଅନ୍ୟଥା ଯେମାନେ ତାର ନାହିଁ କରିସ୍ତା, ଏଇଟାକୁ ଯେ ଗ୍ରହଣ କରିବ ନାହିଁ ତାର ନିସ୍ତାର ନାହିଁ। ତେଣୁ ନାହିଁ 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 ଏ ତିନ ଏବକାର, ନାସ୍ତି ଏବ ପୁଣି କୁହାଗଲା, ନାସ୍ତି ଏବ ନାସ୍ତି ଏବ ନାସ୍ତି ଏବ। ତେଣୁ କଳିଯୁଗରେ ଅନ୍ୟ କୌଣସି ପନ୍ଥା ନାହିଁ। ଗୌତମ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ କଳିଯୁଗର ଲୋକମାନଙ୍କର ବହୁତ ପ୍ରକାର ଅସୁବିଧା ରହିଛି, ସମୁଦ୍ର ପରିମାଣ ରହିଛି ଦୋଷ, କଳିଯୁଗର ଦୋଷ କଳେ ଦୋଷ ନିଜର ଆଜନ, କଳିର ଦୋଷ ଯଦି ଦେଖିବା ଗୋଟେ ସମୁଦ୍ର ଭଳି ରହିବ। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, କଳିଯୁଗର ଲୋକମାନଙ୍କର ନିସ୍ତାର ହେବାର କୌଣସି ଉପାୟ ନାହିଁ, ଏତେ ଅସୁବିଧା ରହିଛି କଳିଯୁଗରେ। ପରୀକ୍ଷିତ ମହାରାଜ କହୁଛନ୍ତି, ସୁଭଦ୍ର ଘୋଷଣା କହୁଛନ୍ତି, ପରୀକ୍ଷିତ ଚିନ୍ତା କର ନାହିଁ, କଳିର ଯଦିଓ ବହୁତ ପ୍ରକାର ଦୋଷ ରହିଛି, କଳେଟ ଦୋଷ ନିଧାନ ଆଜନ ଅସ୍ତି ହେ କୁମା, କିନ୍ତୁ ବହୁତ ବଡ଼ ଭଲ ଗୁଣ ରହିଛି। କ'ଣ ସେଇଟା ନା, କୀର୍ତ୍ତନ ଦେବ କୃଷ୍ଣସ୍ୟ, କୃଷ୍ଣଙ୍କର ନାମ କୀର୍ତ୍ତନ ମାଧ୍ୟମରେ ମୁକ୍ତ ସଙ୍ଗ ପରମ ବଜେ ଆମେ ବହୁତ ସହଜରେ ଉଦ୍ଧାର ପାଇଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ବୃନ୍ଦ କି, ତାଇ ଗୌର ପ୍ରେମାନନ୍ଦ। କୋଉ ପୁରାଣ ଥାଇପାରେ ଆମେ ଶୁଣୁ ସିନା, ତାଙ୍କ ନାଁ ଜାଣିଲେ ଆମର କ'ଣ ହବ, ଏଠି ସବୁ ଏତେ ଲୋକ ଅଛନ୍ତି, ଆମେ କ'ଣ ଜାଣିଛୁ, ନାଁ ଜାଣିଲେ କ'ଣ ହବ, ତାଙ୍କର ଅଛି କି ରିଲେସନସିପ୍ ରଖିବେ ନା, ବିବାହ ପିଲା ଦେବେ କି, ବିଷ୍ଣୁ ତ ତାଙ୍କ ନାମ ଜାଣିଲେ ଭଲ ଅଛି, କାହିଁକିନା ଭଗବାନଙ୍କର ନାମ, ସେମାନେ ଭଗବାନଙ୍କର ନାମ ସବୁ ରହିଛି, ଭଗବାନଙ୍କର ଅନେକ ନାମ ରହିଛି, ତେଣୁ ତାଙ୍କ ଦୂତମାନଙ୍କ ମଧ୍ୟ ନାମ ରହିଛି, ନିଶ୍ଚିନ୍ତ ଭାବରେ ଥିବ, ଆମେ ଜାଣିନୁ, ସେଥିପାଇଁ ଆମେ କହିପାରିବୁନି ଯେ ନାହିଁ ତମେ ନା, ଆମ ଯେମିତି ନାମ ରହିଛି ସମସ୍ତଙ୍କର ଇଣ୍ଡିଭିଜୁଆଲିଟି ରହିଛି, ସମସ୍ତଙ୍କର ଆମେ କେମିତି କିଏ ନାହିଁ ଯେ ଆମେ ଆଗରୁ ନଥିଲେ ଭବିଷ୍ୟତରେ ରହିବା ନାହିଁ, ଆମେ ସବୁବେଳେ ପାଇଁ ରହିଛେ। ଭଗବତ ଗୀତାର ଆରମ୍ଭରେ ସେ କଥାଟି ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ ବିଷାଦଗ୍ରସ୍ତ ହେଇଯାଇଥିଲେ, ଏମାନଙ୍କୁ ସବୁ ହତ୍ୟା କରିଦେବା ଏସବୁ ପଡ଼ିବ, ତେଣୁ ଭଗବାନ କହିଲେ ସେ କଥା ଯେ ଯେ ସବୁ ପ୍ରଥମ ଶ୍ଳୋକରେ ସେ ଦ୍ୱିତୀୟ ଅଧ୍ୟାୟରେ ସେ କଥାରେ କହିଲେ ଯେ ଏମାନେ ସମସ୍ତେ ପୂର୍ବରୁ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ଏମାନେ ସବୁ ଇଣ୍ଡିଭିଜୁଆଲ, ଏମାନେ ସବୁ ବ୍ୟକ୍ତି ବ୍ୟକ୍ତି ବ୍ୟକ୍ତିଗତ ଇଣ୍ଡିଭିଜୁଆଲ ରହିଛି, ତାଙ୍କର ଇଣ୍ଡିଭିଜୁଆଲିଟି ରହିଛି, ତେଣୁ ସମସ୍ତ ଯମରାଜଙ୍କ ଦୂତ ହୁଅନ୍ତୁ ବିଷ୍ଣୁଙ୍କ ଦୂତ ହୁଅନ୍ତୁ ସମସ୍ତଙ୍କର ନାମ ରହିଛି, ଆମେ ଜାଣିନେ କୋଟି କୋଟି ନାମ ରହିଛି ଭଗବାନଙ୍କର, ବିଷ୍ଣୁ ଦୂତମାନେ ଅନେକ ଏଇଯୁ ଭୌତିକ ଜଗତ ଏତେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ସମସ୍ତଙ୍କର ଗୋଟିଏ ଗୋଟିଏ ଅଲଗା ନାମ ରହିଛି, ଅବଶ୍ୟ କେତେ ଜଣଙ୍କ ନାମ ମିଶିଯାଇ ଥାଇପାରେ, କିନ୍ତୁ ନାମ ମିଶିଗଲେ ମଧ୍ୟ
ଆମର ଯେଉଁ ସ୍ୱଭାବ ଅଲଗା ଅଲଗା ରହିଛି, ଆପଣଙ୍କ ଯେଉଁ ସ୍ୱଭାବ, ତାଙ୍କର ସ୍ୱଭାବ, ଆମ ସ୍ୱଭାବ ଅଲଗା ଥିବାରୁ ଆମର ବିଭିନ୍ନ ପ୍ରକାର ରୂପ ରହିଛି, ସ୍ୱଭାବ ଅଲଗା ରହିଛି, ତେଣୁ ସେହି ଅନୁସାରେ ନାମ ମଧ୍ୟ ରହିଛି। ତେଣୁ ବିଷ୍ଣୁ ଲୋକରେ ସମସ୍ତଙ୍କ ନାମ ରହିଛି, କିନ୍ତୁ ଆମ ତ ତାଙ୍କ ଏତେ ଆମ ସମ୍ପର୍କ ଆହୁରି ହେଇନି। ଜାଣିବେ ତାଙ୍କ ସହିତ ସମ୍ପର୍କ କେଉଁ ଶ୍ଳୋକରେ ପୁରାଣରେ ଥାଇପାରେ, ତାଙ୍କ ନାମ ପଚାରୁଛନ୍ତି, ମାନେ ଶୁଣିଥିବେ କେଉଁଠି ବୋଧେ ତାଙ୍କ ନାମ, ସେଥିପାଇଁ ପ୍ରଶ୍ନଟି ପଚାରିଲେ। କିନ୍ତୁ ଯାହା ବି ହଉ, ଯାହା ନାମ ଥାଉ, ଆପଣ ନାମ ନେଇଯାଆନ୍ତୁ, ମୁଁ ତାକୁ କହିଦେଉଛି କେଶବ ନାରାୟଣ ମାଧବ ଗୋବିନ୍ଦ, ବିଷ୍ଣୁ ଦୂତମାନଙ୍କର ନାମ ଅନେକ ନାମ ରହିଛି, ଭଗବାନଙ୍କ ନାମ ନେଉଛୁ ଆମେ, ଭଗବାନଙ୍କର ଅନେକ ନାମ ରହିଛି, ସବୁ ନାମର ଅର୍ଥ ରହିଛି। ନାମ ନାମ ଆଉ ନାମ ଭିତରେ ତଫାତ୍ ନାହିଁ। ନାମ ନାମକାରୀ ବୋଧା ନିଜ ସର୍ବଶକ୍ତି, ଭଗବାନଙ୍କର ନାମ ଆଉ ଭଗବାନ ଭିତରେ କୌଣସି ତଫାତ୍ ନାହିଁ। ତେଣୁ ବିଷ୍ଣୁ ଦୂତମାନଙ୍କ ପାର୍ଷଦମାନେ ମଧ୍ୟ ବିଷ୍ଣୁଙ୍କ ଭଳି, ଆପଣ ଚିହ୍ନି ପାରିବେନି କି ବିଷ୍ଣୁ କି ପାର୍ଷଦ ଚିହ୍ନି ପାରିବେନି, କିନ୍ତୁ ଗୋଟିଏ ଉପାୟ ଅଛି। କ'ଣ କୋସ୍ତବଣୀ ନା କୋସ୍ତବଣୀ, ନହେଲେ ଆମେ ଜାଣିପାରିବାନି କିଏ ପାର୍ଷଦ କିଏ ବିଷ୍ଣୁ, ସମ୍ଭାବରେ ସମସ୍ତେ ବିଷ୍ଣୁ ବୋଲି କରି ସମସ୍ତେ ପ୍ରଣାମ କରୁଥିଲା। ଅବଶ୍ୟ ପାର୍ଷଦଙ୍କୁ ବି ପ୍ରଣାମ କରିବା କଥା, ସମସ୍ତଙ୍କୁ ପ୍ରଣାମ କରିବା କଥା, କିନ୍ତୁ ବିଷ୍ଣୁ ଆଉ ପାର୍ଷଦ ଭିତରେ ତଫାତ୍ ହେଉଛି ଏଇଟା, ତାଙ୍କର ମଣିରେ ଗଳାରେ କୌସ୍ତବଣୀ ରହିଛି ଏବଂ ବାମପଟର ବକ୍ଷ ଦେଶରେ ଶ୍ରୀବତ୍ସ ଚିହ୍ନ ରହିଛନ୍ତି। ତେଣୁ ଏଇ ଦୁଇଟିରୁ ଆମେ ଜାଣିବା ଇଏ ହେଉଛନ୍ତି ବିଷ୍ଣୁ, ନହେଲେ ଆମେ ବୁଝିପାରିବା ନାହିଁ କି ବିଷ୍ଣୁ କି ପାର୍ଷଦ, ସମସ୍ତେ ଏକା ରୂପ ସାରୂପ୍ୟ। ଏ ମୁକ୍ତି ବିଭିନ୍ନ ପ୍ରକାର ମୁକ୍ତି ରହିଛି, ସାରୂପ୍ୟ ମୁକ୍ତି ରହିଛି, ଗୋଟେ ଭଗବାନ ଭଳି ଏକା ରୂପ, କେହି ଜାଣିପାରିବେ ନାହିଁ ଭଗବାନ କି ଅଲଗା ଜାଣିପାରିବେ ନାହିଁ।